Translation to Srila Prabhupada. Uriyanbad. Say, Ajagrapati Kurujiva Sadhu. Say, Prahlad Maharaj Pahuchanti. He Priya Raja. Jodhi Aapan Sub Jananti. Tathapi Aapan Ketak Prasno Uthapan Karichanti. Taha उत्तर दबाक चेष्टा करी जहाँ मुर्वाचार्य मान प्रामाणिक अधिकारी मान श्रवण करदन जा कह संबंध में मु मौन रही न पारे कारण आपण भाई एक व्यक्ति जे कि प्रश्न पचार आत्मशुद्धि इच्छा करती प्रश्न उत्तर मुझे देवी लाश्वक अर्थ तथा ब्रह्मणि प्रश्ना स्तव राजन्यथा श्रुतम तथा श्रुतम संभाषणीय ओ ही भवान आत्मन शुद्धि इच्छता आदरभूति करुचंती जने ब्राह्मण साधु श्रीमान साधु से एक गोटे स्थान पड़ रही कौन स्थान को जीवासा करना अजगर भाई तेणु आदगर वृत्ति करपरिक निज खाद्य संग्रह करने से कौन स्थान गमन करना जहा दैवक्रमी खाद्य मिलूँ तो भोजन करु से जन जो महान साधु ता श्री प्रहलाद महाराज जापारे प्रहलाद महाराज मध्य जड़े अति उन्नत भक्त साधु तर जो दृष्टि ता जड़ दृष्टि नुहे दिव्य दृष्टि जो मैंने भगवान प्रिय भक्त से मैंने दृष्टि लाभ कर साधुगुरु कृपार ए दृष्टि लाभ करा जाए ताकि दिव्य दृष्टि जो दृष्टि भगवान को देखा जाए जड़े भगवान को देखिपार जड़े साधु को चिन्ह पार से दृष्टि जड़ दृष्टि प्राकृत दृष्टि कहीं साधु चिन्ह पार बाह आकार प्रकार वेशभूषार साधु चिन्ह जाए ना से कहुए आखि द्वारा साधु तुम्हें देखिपर ना चिन्ह पार जानपर आखि देखे चिन्ह जाए जना जाए कान द्वारा ये कथा कहुए कह तात्पर्य जे प्रकृत साधु भक्त भगवान अंतरंग से मुख खोलिए ସେ କେବଳ ଭଗବାନ କୃଷ୍ଣଙ୍କର କଥା ହିଁ କହିବେ, ଭଗବାନ କଥା ହିଁ କହିବେ, ଅନ୍ୟ କଥା କହିବେ ନା। ଅନ୍ୟ ସମୟରେ ସେ ଥାନ୍ତି ମୌନୀ, ସେଥିପାଇଁ କିଛି ସମ୍ଭାଷଣ କରନ୍ତି ନା, କିଛି କହନ୍ତି ନା। ସେ କଥା ଏଠାରେ ମଧ୍ୟ କୁହାଯାଇଛି, ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେବ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ଶ୍ରୀ ପ୍ରଭୁପାଦଜୀ ମହାରାଜ ସେ ତାଙ୍କର ଭାଷ୍ୟରେ ସେ କଥା କହିଛନ୍ତି। ଏସେନ୍ସିଆଲି ପର୍ସନ୍ ଡଜଣ୍ଟ ୱିଶ୍ ଟୁ ସ୍ପିକ୍ ଟୁ ଏନି ୱାନ୍ ଆର୍ ଇଭ୍ ୱାନ୍, ଦେୟାରଫୋର୍ ଇଜ୍ ଗ୍ରେଭ୍ ଆଣ୍ଡ ସାଇଲେଣ୍ଟ। ସେ ସମସ୍ତଙ୍କ କଥା କୁହନ୍ତି ନା, ସେ ବଡ଼ ଗମ୍ଭୀର ମୌନୀ ଥାନ୍ତି। ସାଧୁ ଲକ୍ଷଣରେ ମଧ୍ୟ ଅଛି, ଆମର ସାଧୁଙ୍କର ଯେଉଁ ଲକ୍ଷଣ, ମୁଖ୍ୟ ଲକ୍ଷଣ ହେଉଛି କୃଷ୍ଣଙ୍କ ଶ୍ରେଣୁତ୍ୱ, ଆଉ 27ଟି ତଟସ୍ଥ ଲକ୍ଷଣ ଅଛି ବା ଗୁଣ ଲକ୍ଷଣ, ତନ୍ମଧ୍ୟରେ ମୌନୀ ଏକ ଲକ୍ଷଣ ଅଛି, ସେ ମୌନ ରହନ୍ତି। ମୌନ ଶବ୍ଦର ତାତ୍ପର୍ଯ୍ୟ ଯେ କିଛି କଥା କହିବେ ନା ତା ନୁହେଁ, ପାଟି ବନ୍ଦ ଏକଦମ ତା ନୁହେଁ, କେବଳ ହରି କଥା ହିଁ କହିବେ, ଭଗବାନ କଥା ହିଁ କହିବେ, ଅନ୍ୟ କଥା କିଛି କହିବେ ନା। ସେଥି ହେଉଛି ମୌନୀ ଶବ୍ଦର ତାତ୍ପର୍ଯ୍ୟ। କଥିତ ଅନେକ ମୌନୀ ବାବା ଦେଖାଯାଆନ୍ତି, ଯେଉଁମାନେ ମୌନ ଅବଲମ୍ବନ କରନ୍ତି, ବା ବର୍ଷ ମୌନ ଅବଲମ୍ବନ କରିବ, ଏକାଧିକ୍ରମେ କିଛି ପଦେଇ କଥା କହିବ ନା, ସେମାନେ ହେଉଛନ୍ତି ସିଦ୍ଧିକାମ। ଏ ପ୍ରକାର ମୌନ ଅବଲମ୍ବନ କରି ସେମାନେ କିଛି ଯୋଗ ସିଦ୍ଧି ଲାଭ କରନ୍ତି, ବାକ୍ ସିଦ୍ଧି ଲାଭ କରନ୍ତି, ଯାହାଫଳରେ ଯଦି ସିଦ୍ଧି ଲାଭ କଲେ ବାକ୍ ସିଦ୍ଧି ଯାହାକୁ ଯାହା କହିଦେବେ ତାହି ଫଳିଯିବ, କାହାକୁ ଅଭିଶାପ ଦେଇଦେବେ ତ ଫଳିଯିବ, କାହାକୁ ବର ଦେଇଦେବେ ତ କିଛି ମିଳିଯିବ, ବାକ୍ ସିଦ୍ଧି। ଏ ସିଦ୍ଧି ଲାଭ ଉଦ୍ଦେଶ୍ୟରେ କିଏ କି ପ୍ରକାର ମୌନ ଅବଲମ୍ବନ କରନ୍ତି, ସେମାନେ ଆଗକୁ କଥା କହିଲେ, ପଦେବୀ କଥା ହିଁ କହିଲେ, ସେମାନଙ୍କୁ ମୌନୀ ବାବା କହ, ସେମାନଙ୍କର କିଛି କହିବା ଦରକାର ହେଲେ କାହାକୁ ଠାରିକିରି କହନ୍ତି କିମ୍ବା ସିଲଟ ଖଡ଼ି ଲେଖିଥାନ୍ତି, ଲେଖି ଦିଅନ୍ତି ଏ ମୌନୀ ବାବା। ଆଉ ବି ଦେଖାଯାଏ କେହି କେହି ସେମାନଙ୍କୁ ଅନୁକରଣ କରି ବା ତଦ୍ରୁପ କେତେ ବାବାଙ୍କୁ କଥା ଶୁଣି, ହଁ ସପ୍ତାହରେ ଥରେ ଆମେ ମୌନ କରିବା କି 15 ଦିନ ଥରେ ମୌନ କରିବା, ମୌନ ବ୍ରତ ଅବଲମ୍ବନ କିଛି କଥା କହିବେ, ପାଟି ଏକଦମ ବନ୍ଦ, ଦୈବ ଯୋଗେ ତାଙ୍କ ସାଙ୍ଗେ ସମ୍ଭାଷଣ ହୁଏ, କିଛି ଆମେ କଥାବାର୍ତ୍ତା କରୁ, ସେ କହନ୍ତି ଆଜି କଥା କହିବା ନା, ଭଗବାନଙ୍କର କଥା କୀର୍ତ୍ତନ କର, ତା ହେଉଛି ଜୁହାର ସାର୍ଥକତା। ଜୁହା ପାଇ ଯିଏ ତା ନ କଲା ତାହେଲେ ତା ବେକ ଜୁହା ସଦୃଶ, ହଁ ଜୁହା ସତୀ ଦାର ଦୂରୀ କେ ନ ଚୌକ ଗାୟତି ଉରୁଗାୟ ଗାଥା, ଏ କଥା କୁହାଯାଇଛି। ଜୁହା ପାଇକିରି ଉରୁଗାୟ ଗାଥା ଭଗବାନଙ୍କର କଥା କହୁନି ତାହେଲେ ସେ ଜୁହା ହେଉଛି ଭେକ ଜୁହା ସଦୃଶ, ଯେ ନିଷ୍ଫଳ ବା ଅତି ଭୟଙ୍କର ଭେକ ବିଙ୍ଗ ବିଙ୍ଗ କ'ଣ କରେ ନା କଡ଼କଡ଼ 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 କରେ, ତଦ୍ୱାରା କ'ଣ କରେ ନା ତାର ଖାଦକ ଯେ ସର୍ପ ତାକୁ ଆହ୍ୱାନ କରେ, ମୁଁ ଏଇଠି ଅଛି ଖାଇବୁ ଆ ଖାଇବୁ ଆ କଡ଼କଡ଼ କଡ଼କଡ଼ ଜୁହାସ ଦିଦାର ଦୂରିକି ବସୁତ ନ ଚୌ ଗାୟତି ଉରୁଗାୟ ଗାଥା, ଜୁହା ପାଇକି ତୁମେ ଉରୁଗାୟ ଗାଥା ଭଗବାନଙ୍କର କଥା କହିବ ନା ତାହେଲେ ଭେକ ଜୁହା ସଦୃଶ ମୃତ୍ୟୁକୁ ହିଁ ଆହ୍ୱାନ କରିବ, ତା ତାତ୍ପର୍ଯ୍ୟ ହେଉଛି ଏଇଟା। ତେଣୁ ଜୁହାର ପ୍ରକୃତ ସାର୍ଥକତା ସେଇଠି, ପ୍ରକୃତ ଉପଯୋଗ ସେଇଠି ହଏ ଯେଉଁଠି ଉରୁଗାୟ ଗାଥା ଗାନ କରାଯାଏ, ଭଗବାନଙ୍କର କଥା କୁହ, ଅନ୍ୟ କଥା ବନ୍ଦ ମୁଖ ବନ୍ଦ କଥା କହିବା ନା, ତାଇ ମୌନୀ ଏ ହେଉଛି ମୌନୀ ବା ମୌନ ତାର ତାତ୍ପର୍ଯ୍ୟ, ମୌନୀ ବା ମୌନ ହବାର ତାତ୍ପର୍ଯ୍ୟ ନୁହେଁ ଯେ ଆଉ କିଛି କଥା କହିବା ନା, ଭଗବାନ କଥା କି କହିବା ନା, ଆଜି ମୌନ ଅବଲମ୍ବନ କିଛି ପଦେ କଥା କହିବା ନା, ହ୍ୱାଟ୍ ଇଜ୍ ଦିସ୍, ଇଏ ହେଉଛି ପ୍ରକୃତ କଥା ହିଁ ନୁହେଁ, ମୌନ ଅବଲମ୍ବନ ନୁହେଁ, ଇ ତାତ୍ପର୍ଯ୍ୟ ନୁହେଁ। ସେଥିପାଇଁ ଏ ବ୍ରାହ୍ମଣ ସାଧୁ ଯଦିଓ ଆଜବୃତ୍ତି କରିକି ପଡ଼ି ରହିଥିଲେ ନିଶ୍ଚଳ ଭାବରେ, କାହିଁକି କିଛି କଥା କହୁନଥିଲେ, କିନ୍ତୁ ପ୍ରହ୍ଲାଦ ମହାରାଜ ଯେତେବେଳେ ପ୍ରଶ୍ନ ଉତ୍ଥାପନ କରୁଛନ୍ତି, ଆଉ ପ୍ରହ୍ଲାଦ ମହାରାଜ ଜଣେ ଉପଯୁକ୍ତ ବ୍ୟକ୍ତି, ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଜଣେ ଭଗବାନଙ୍କ ପ୍ରିୟ ଭକ୍ତ, ସେ ଜଣେ ମଧ୍ୟ ସାଧୁ, ଆଉ ତାଙ୍କର ଯେ ପ୍ରଶ୍ନ ଉତ୍ଥାପନ କରିଛନ୍ତି ସେ ପ୍ରସଙ୍ଗ ଉତ୍ତର ଯେ ସାଧୁ ସେ ନିଶ୍ଚୟ ଦେବେ, ପ୍ରଦାନ କରିବେ ସେ କଥା। ସେ ବ୍ରାହ୍ମଣ ସାଧୁ ସେ ମୁଖ ଖୋଲିଲେ, ସେ କହିଲେ ଯେ ଆପଣଙ୍କର ଯେଉଁ ପ୍ରଶ୍ନ ତା ଉପଯୁକ୍ତ ଯଥୋପଯୁକ୍ତ ଆଇଡିଆଲ କୋଶ୍ଚିନ୍ ଆଦର୍ଶ ପ୍ରଶ୍ନ ଏବଂ ତାର ଉତ୍ତର ନିଶ୍ଚୟ ଦେବା ପାଇଁ ପଡ଼ିବ। ଆଉ ଆପଣ ଜାଣନ୍ତି ସବୁ ଭକ୍ତ ହି ଭଗବାନଙ୍କର କଥା ଜାଣନ୍ତି, ଲୋକଙ୍କ ରୋଦି ବାଚାଳଙ୍କିରି ଯତ୍ନୋପାସ୍ତମ ମନ୍ଦିର ଶ୍ରୀ ଗୁରୁ ଦିନଦାରିଣୀ ପରମାନନ୍ଦ ମାଧବୀ କଥା ଅଛି ଆମର, ଯେ ଭଗବାନଙ୍କ ପ୍ରିୟ ଭକ୍ତ ସେ ପରମାନନ୍ଦ ମାଧବଙ୍କର କୃପା ଲାଭ କରିଛନ୍ତି, ଗୁରୁ ଗୌରାଙ୍କର କୃପା ଲାଭ କରିଛନ୍ତି, ସେ ମୁଁ କହିକିରି ବାଚାଳ ହୋଇଛି, ଅର୍ଥାତ୍ ସେ ଭଗବାନଙ୍କ କଥା ସଦଜୀବ ହୋଇକିରି କୁହନ୍ତି, ଯଦିଓ ତାଙ୍କର କୌଣସି ପୂର୍ବ ଯୋଗ୍ୟତା ନଥାଏ। ଏ ପ୍ରମାଣ ଅଛି, ବହୁ ପ୍ରମାଣ। ସେଥିପାଇଁ ପ୍ରହ୍ଲାଦ ମହାରାଜ ମଧ୍ୟ କଥା ଜାଣିଛନ୍ତି ବୋଲି ସେ କହୁଛନ୍ତି, କାରଣ ପ୍ରହ୍ଲାଦ ମହାରାଜ ଜଣେ ଭକ୍ତ, ଆଉ ଆଗର ବୃତ୍ତି କରୁଥିବା ସେ ବ୍ରାହ୍ମଣ ମଧ୍ୟ ଜଣେ ଉନ୍ନତ ସାଧୁ, ଆଉ ଉଭୟଙ୍କର ଦୃଷ୍ଟି ଦିବ୍ୟ ଦୃଷ୍ଟି, ପ୍ରାକୃତ ଦୃଷ୍ଟି ନୁହେଁ, କାରଣ ଉଭୟ ଉଭୟଙ୍କୁ ଚିହ୍ନୁଛନ୍ତି। ସେ ପ୍ରହ୍ଲାଦ ମହାରାଜ ଜଣେ ଉନ୍ନତ ସାଧୁ, ସେ ବ୍ରାହ୍ମଣ ସାଧୁ ମଧ୍ୟ ଚିହ୍ନିଲେ, ଇଏ ଜଣେ ସାଧୁ। ତେବେ ପ୍ରହ୍ଲାଦ ମହାରାଜ ସାଧାରଣ ବ୍ୟକ୍ତି ନୁହନ୍ତି, ଯାହା ପ୍ରଶ୍ନ ଉତ୍ଥାପନ କରିଛନ୍ତି ତାର ଉତ୍ତର ଯାହା କୁହାହେଉଛି ଯଥା ଶ୍ରୁତମ, ଯେପରି ମୁଁ ଶୁଣିଛି, ଅର୍ଥାତ୍ ପ୍ରାମାଣିକ ଅଧିକାରୀ ଆଚାର୍ଯ୍ୟଙ୍କ ମୁଖରୁ ଯାହା ଶ୍ରବଣ କରିଛି ତାହିଁ କହିଛି, ମନଗଢ଼ା କଥା ଏଠି ନୁହେଁ, ଏଠୁ ପରମ୍ପରା କଥାଟା ଆସିଯାଉଛି ଏଠି। ଆଉ ଏକ ତାତ୍ପର୍ଯ୍ୟ ଅଛି ଏଠି ଦିଆଯାଉଛି, ଯାହା ଆମର ପରମାରାଧ୍ୟ ଗୁରୁଦେବ କହିଛନ୍ତି ଯେ ଦ୍ୟାଟ୍ ସେଣ୍ଟ୍ରି ପର୍ସନ୍ ସୁଣ୍ଡ ଆଡ୍ରେସ୍ ଟୁ ଏ ଅର୍ଡ଼ିନାରୀ ପର୍ସନ୍ କମନ୍ ମ୍ୟାନ୍ ଯାଇ ପାରୁଛି, ଅନ୍ଲେସ୍ ଅନ୍ ପ୍ରିପେୟାର୍ ଟୁ ଟେକ୍ ଇନ୍ଷ୍ଟ୍ରକ୍ସନ୍ ଦ୍ୟାଟ୍ ସେଣ୍ଟ୍ରି ପର୍ସନ୍ ସୁଣ୍ଡ ଆଡ୍ରେସ୍। ତା ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା, ଯାହା ବି ଆମେ ବି ସାଧାରଣ କଥା ଅଛି, ହାଟ ମଧ୍ୟରେ ବ୍ରହ୍ମଜ୍ଞାନ, ଇ ସାଧାରଣ କଥା ବି କୁହାଯାଏ। ହାଟ ଯେତେବେଳେ ଚାଲିଛି, ହାଟ କହିଲେ ସାଧାରଣ ବିକା କିଣା କାରବାର ଚାଲିଛି, ବହୁ ଲୋକଙ୍କର ନାନା ପ୍ରକାର କୋଳାହଳ ଚାଲିଛି ସେଠି, ସେଠି ତୁମେ ଯାଇକିରି ବ୍ରହ୍ମଜ୍ଞାନ ବ୍ରହ୍ମତତ୍ଵ କଥା କହିବ ସେଟା ଠିକ୍ ଜାଗା ହିଁ ନାହିଁ, କାରଣ ସେ ତୁମ କଥା କିଏ ଧ୍ୟାନ ଦେବେ ନା, ଯଦି ଧ୍ୟାନ ନ ଦେବେ କହିବାର କ'ଣ ଆବଶ୍ୟକତା ଅଛି, ସେଥିପାଇଁ କଥା କୁହାଯାଉଛି। Unless one is prepared to take instruction to say that sent person should address it. Sadhur kotha je suniba pai prastut, grahan kariba pai prastut, sadhur kotha re je purna bishwas sthapan karchanti, tanku kahiba uchit, se grahan kariba pai prastut achanti, se sadhur kotha re bishwas sthapan karchanti, tenu kahiba uchit, tahale tar labh hobo, sadhu shastra guru bakya achi tete kori ai kahar na kariyo, ମନେ ଆଶା ଏ କଥା
କୁହାଯାଉଛି।
ହଁ, ସାଧୁଶାସ୍ତ୍ର ଗୁରୁ ବାକ୍ୟ ଚିତ୍ତେ ଯେ କରିବା ଐକ୍ୟ ଆର ନ କରିବ ମନେ ଆଶା, ସାଧୁ ଯାହା କହନ୍ତି ଗୁରୁ ଯାହା କହନ୍ତି ତା ଶାସ୍ତ୍ରରୁ ହିଁ କହନ୍ତି, ମନଗଢ଼ା କଥା କିଛି କହନ୍ତି ନା, ଶାସ୍ତ୍ର ତତ୍ତ୍ୱ ବୈଦିକ ତଥ୍ୟ ବା ତତ୍ତ୍ୱ ଯାହା ଗୁରୁମୁଖରୁ ଶ୍ରବଣ କରିଛନ୍ତି, ପୂର୍ବ ଆଚାର୍ଯ୍ୟମାନଙ୍କର ମୁଖରୁ ଶ୍ରବଣ କରିଛନ୍ତି ତାହା ସେ କହନ୍ତି, ମନଗଢ଼ା କଥା କିଛି କହନ୍ତି ନା, ତେଣୁ ସାଧୁଙ୍କର କଥାକୁ ଦୃଢ଼ ବିଶ୍ୱାସ ସହକାରେ ଗ୍ରହଣ କରାଯାଏ, ଏ କଥା ଅଛି। ଆମର ମଧ୍ୟ ଆଶ୍ରମ ଧର୍ମ ବିଭାଗରେ ସନ୍ନ୍ୟାସ ଆଶ୍ରମ ହେଉଛି ସର୍ବୋନ୍ନତ ଆଶ୍ରମ, ଚାରିଟି ଆଶ୍ରମ ଅଛି, ବ୍ରହ୍ମଚର୍ଯ୍ୟ ଆଶ୍ରମ, ଗୃହସ୍ଥ ଆଶ୍ରମ, ବାନପ୍ରସ୍ଥ ଆଶ୍ରମ, ସନ୍ନ୍ୟାସ ଆଶ୍ରମ, ସନ୍ନ୍ୟାଶ୍ରମ ହେଉଛି ସର୍ବୋଚ୍ଚ ଆଶ୍ରମ, ସନ୍ନ୍ୟାସୀ ହେଉଛି ଅନ୍ୟ ସବୁ ଆଶ୍ରମର ଲୋକଙ୍କର ଗୁରୁ, ତେଣୁ ଏକ ସନ୍ନ୍ୟାସୀ ଯଦି ଯାହା କୌଣସି କଥା କହନ୍ତି ତାଙ୍କୁ ସମୁଦ୍ରହଣ କରି, କାରଣ ସେ ଜଣେ ସନ୍ନ୍ୟାସୀ ସର୍ବୋଚ୍ଚ ଆଶ୍ରମରେ ଅଛନ୍ତି, ତେଣୁ ତାଙ୍କୁ ଜଣେ ସନ୍ନ୍ୟାସୀ କଥା କହୁଛନ୍ତି ଯେତେବେଳେ ତାଇ ପ୍ରାମାଣିକ, ତାଇ ମନଗଢ଼ା କଥା ନୁହେଁ, ଆଉ ସନ୍ନ୍ୟାସୀ ପ୍ରାମାଣିକ ପରମ୍ପରାରେ ଆସୁଥିବା ଉଚିତ, ତାକୁ ଗ୍ରହଣ କରାଯାଏ ସାଧାରଣ, ଇଏ ଆମର ଜେନେରାଲ ସାଇକୋଲୋଜି, ଏ ସାଧାରଣ ଧାରଣା ବା ମନୋବୃତ୍ତି ଅଛି। ସେଥିପାଇଁ ଶ୍ରୀମନ୍ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ, ଶ୍ରୀମନ୍ ମହାପ୍ରଭୁ ସ୍ୱୟଂ ଭଗବାନ অভিন্ন কৃষ্ণ, যে কৃষ্ণ মন্দে জগদ্গুরু, যে কৃষ্ণ হচ্ছন্তি গুরু পরম্পরার উৎস, যে সুপ্রিম অথরিটি, যে হচ্ছেন পরমাধিকারী, দেবদাহঙ্কর ঈশ্বসিত বাণী, সচ্চিত আনন্দময় ঈশ্বর পরম কৃষ্ণ, সচিত আনন্দ বিগ্রহ, যে কি সৎ শাশ্বতময় জ্ঞানময় আনন্দময়, অর্থাৎ জ্ঞানের উৎস, স্মৃতি জ্ঞান অপহনঞ্চ, শ্রীমদ্ভগবদ্গীতায় সে কইছেন্তি জ্ঞান, শুদ্ধ জ্ঞান, বৈদিক জ্ঞান কৃষ্ণ ঠেলা সে, কারণ সে হচ্ছে জ্ঞানের উৎস। তেণু আজ সুপ্রিম অথরিটি সে, সে হচ্ছেন্তি, সে আসছিলে শ্রী চৈতন্য মহাপ্রভুর উপরে, সে অভিন্ন কৃষ্ণ হচ্ছেন্তি শ্রী চৈতন্য মহাপ্রভু। তেণু চৈতন্য মহাপ্রভু যেতবে পূর্বাশ্রমে থিলে, তাঙ্কর 48 বর্ষ প্রকট কাল, তন্মধ্যরু 24 বর্ষ হচ্ছে তাঙ্কর পূর্বাশ্রম লীলা, গৃহস্থাশ্রম লীলা, বাকি 24 বর্ষ হচ্ছে সন্ন্যাস লীলা। তবে সে যেতবে সন্ন্যাস নেইলে, পূর্বাশ্রমে থিলে, গৃহস্থাশ্রম থিলে, সে গৃহস্থ থিলে, সে গয়ারে তাঙ্কর গুরু শ্রীশ্বর পুরীঙ্কু ভেটি তাঙ্কর দীক্ষা গ্রহণ কলা পরে আসি তাঙ্কর যে মিশন থিলা বা লক্ষ্য নিয়ে আসছেন্তি, যুগ ধর্ম হরিনাম সংকীর্তন যে প্রচার করিবে কলি যুগরে, আনাম জরিয়ার নাম প্রেম প্রদান করিবে, তা সে আরম্ভ কলে, সেবা সঙ্গনরে সে সংকীর্তন আরম্ভ কলে, তাঙ্কর অন্তরঙ্গ ভক্ত গোষ্ঠীঙ্কু নেই রুদ্ধদ্বার সংকীর্তন করন্তি। হ্যাঁ, কিন্তু সে সময়ে নদীয়ার বহু পাশণ্ডী তাঁকে বহু সমালোচনা করছেন, কাজী শাসক কাজী মধ্য তাঁকর মৃদঙ্গ ভাঙি দিয়েছে, এসব বহু কথা আছে। স্বয়ং ভগবান না এ কথা হয়েছে, ভগবান সর্বশক্তিমান যা কহতি অল পাওয়ারফুল অল মাইটি, সে তো ইচ্ছা কলে সব কিছু হয়েপারিব, তাঙ্কর ইচ্ছা বলবতী, কৃষ্ণ ইচ্ছা মাত্র বলবতী, সে কোণ ন করিপারিথান্ত, তাঙ্কর সন্ন্যাস গ্রহণ করিবার আবশ্যকতা কোণ থিলা, সে তো ভগবান, সে ভগবান হিসাবরে কার্যকর্ণ থিলে, সে ভক্ত ভাব অঙ্গীকার করি আসছিলে, আচরণ করি জীবনের আচরণ করি ভক্তিভাবকে শরণাগতি আচরণ করে শিখিবাকে আসছিলে, সর্বধর্মাপ্রীতিজ্যমামিকম শরণম ব্রজাম, এই যে সর্বশেষ সিদ্ধান্ত কথা উপদেশ দেইলে সে শ্রীমদ্ভগবদ্গীতার, এই শরণাগতিটা কেমিতি আচরণ করিয়া পড়ে, পূর্ণ শরণাগতি সর্বধর্মাপ্রীতিজ্যমামিকম শরণম কৃষ্ণীকে শরণত্ব, তা নিজে আচরণ করে শিখিবাকে নিজে আসছিলে, সে তা শিখাউলে কলি যুগের নামিক শরণত্ব, নামর একান্ত শরণরে আসিবাকে পড়িব, নাম রূপে কৃষ্ণ অবতার, কলিকালে নাম রূপে কৃষ্ণ অবতার, এই কথা শিখাউলে হে শুদ্ধা পাশণ্ডী মানে তা গ্রহণ করুনলে বরং সমালোচনা করতেন, সেইপাই সে চিন্তা কলে না মতো সন্ন্যাস নেওয়া পাই পড়ি, কারণ মুগ্রস্ত থাকার এমানে মো কথা শুনান্তি, নিশ্চয় মতো সন্ন্যাস নেওয়া পাই পড়িব, সন্ন্যাস কাই কারণ সে সময় সন্ন্যাস সবু যুগরে অছি, সবু কালরে অছি, সন্ন্যাসী সর্বোচ্চ আশ্রমরে অছন্তি, তেণু নমস্য সমস্তঙ্কর, আও সমস্তে সম্মান করন্তি তাঙ্কু, তাঙ্কর কথা সে যাহা কহন্তি দ্যাট ইজ অথরিটেটিভ, তাই প্রামাণিক, তেমন তাঙ্কু কথা মানন্তি, আর বিশেষ করে সে সময়ে বর্তমান সুদ্ধা অছি কিন্তু সে সময়ে প্রবল থিলা যে মাওবাদী সন্ন্যাসী মানকর প্রভাব, মানে নিজেকে ভগবান নারায়ণ বলে ভাবুলে, মাওবাদী সন্ন্যাস মানে তাঙ্কু নারায়ণ বলে ভাবুলে, অন্যম নারায়ণায় বলে সে কমছে, জন্য রবীন্দ্রাক্ষে বিমুক্ত মানস্ত ভাবাদ বিশুদ্ধ বুদ্ধয় আর শ্রেণ পরম পদম তদ পদন্দি অধ অনাদৃত হয়, এই কথা আমার দশম স্কন্ধ ভাগতরে যে মানে সে মাওবাদী সন্ন্যাসী সে নিজকে মুক্ত বলে ভাবতে, ব্রহ্মরে লীন ব্রহ্ম সাহায্য যে মুক্তি ସେମାନଙ୍କର କାମନା ବ୍ରହ୍ମରେ ଲୀନ ହେଇଗଲୁ, ଆମେ ଆମେ ବ୍ରହ୍ମ ହେଇଗଲୁ, ଆମେ ଭଗବାନ ହେଇଗଲୁ, ନାରାୟଣ ହେଇଗଲୁ ଯେ ଭାବନ୍ତି। ହଁ, ସେଥିପାଇଁ ଶଙ୍କର ବୁଦ୍ଧି ଅବିଶୁଦ୍ଧ ବୋଲି ଦଶମ ସ୍କନ୍ଧ ଭାରତରେ କୁହାଇଛି। ବିଶୁଦ୍ଧ ବୁଦ୍ଧି ଭଗବାନ କୃଷ୍ଣଙ୍କଠାରୁ ଆସେ। ଯେଉଁମାନେ ଭଗବତ ଚରଣ ଅରବିନ୍ଦରେ, କୃଷ୍ଣ ଚରଣ ଅରବିନ୍ଦରେ ସମ୍ପୂର୍ଣ୍ଣ ରୂପେ ପ୍ରପନ୍ନ ହେଇଥାନ୍ତି, ତାଙ୍କୁ ଭଗବାନ ବିଶୁଦ୍ଧ ବୁଦ୍ଧି ଦିଅନ୍ତି। ଭକ୍ତଙ୍କୁ ତେଷାଂ ସତ୍ୟଯୁକ୍ତାନ ଭଜତାମ ପ୍ରୀତିପୂର୍ବକଂ ଦଦାମି ବୁଦ୍ଧିଯୋଗଂ ତୌ ଯେନ ମାଙ୍ଗୁ ପଦାନ୍ତି ଯେ। ଦଶମ ଅଧ୍ୟାୟ ଭଗବତ ଗୀତାରେ କଥା ଭଗବାନ କୃଷ୍ଣ କହିଛନ୍ତି, ମୁଁ ସେମାନଙ୍କୁ ବୁଦ୍ଧିଯୋଗ ଦିଏ ଯେ ମୋଠାରେ ସତ୍ଯୁକ୍ତ ହେଇକି ପ୍ରୀତିପୂର୍ବକ ମୋତେ ଭଜନ କରିଥାନ୍ତି। ତେବେ ସେମାନେ ଶରଣାଗତି ଆପଣ କରନ୍ତି ନା, ସେମାନେ ସେ ନିର୍ବିଶ ବ୍ରହ୍ମରେ ଲୀନ ହେବା ତାଙ୍କର ଲକ୍ଷ୍ୟ। ତେଣୁ ସନ୍ନ୍ୟାସ ନେଇ ଆମେ ସେ ବ୍ରହ୍ମରେ ଲୀନ ହେଇଗଲୁ, ଆମେ ନାରାୟଣ ହେଇଗଲୁ। ଭଗବତ ଚରଣ ଅରବିନ୍ଦଙ୍କ ଅବମାନନା କରିଥାନ୍ତି, ସେଥିପାଇଁ ଅବିଶୁଦ୍ଧ ବୁଦ୍ଧି ବୋଲି କୁହାଯାଇଛି। ହେଲେ ସୁଦ୍ଧା ସେମାନଙ୍କର ସମ୍ମାନ ଥାଏ, ସେ ସମୟରେ ବର୍ତ୍ତମାନ ସୁଦ୍ଧା ଅଛି, କିନ୍ତୁ ସେ ପ୍ରବଳ ପ୍ରକାର ଏକ ସନ୍ନ୍ୟାସୀ ଯଦି ଆସିବ ଲୋକମାନେ ତାଙ୍କ କଥା ଶୁଣିବେ, କାରଣ ଜଣେ ସନ୍ନ୍ୟାସୀ ଏ ନାରାୟଣ ଇଏ ସନ୍ନ୍ୟାସୀ ସର୍ବଦା ଆଶ୍ରମରେ ଅଛନ୍ତି, ସେ ଯାହା କହିବେ ତା କଥା ମାନିବେ, କାରଣ ସେ ସନ୍ନ୍ୟାସୀ। ଇଏ ସାଇକୋଲୋଜି, ଜନ୍ମ ସାଇକୋଲୋଜି, ସାଧାରଣ ଲୋକସାଧାରଣଙ୍କର ଇଏ ହେଉଛି ଧାରଣା ମନବୃତ୍ତି। ତେଣୁ ମହାପ୍ରଭୁ ଇଚ୍ଛା କଲେ ନା ମୋତେ ସନ୍ନ୍ୟାସ ନେବା ପାଇଁ, ତା ନହେଲେ ମୋ କଥା ମାନେ ଶୁଣିବେ ନା ମାନିବେ ନା ମାନୁନାହାନ୍ତି, ମୁଁ ଗ୍ରସ୍ତ ଅଛି ବୋଲି। ସେଥିପାଇଁ ସେ କେଶବ ଭାରତୀଙ୍କଠାରୁ ସନ୍ନ୍ୟାସ ନେଲେ। କେଶବ ଭାରତୀ ଜଣେ ମାୟାବାଦୀ ସନ୍ନ୍ୟାସୀ, ଆଉ ମାୟାବାଦୀ ସନ୍ନ୍ୟାସୀଙ୍କ ସେତେବେଳେ ସମ୍ମାନ ଥାଏ, ସାଧାରଣ ଲୋକ ତାଙ୍କୁ ମାନୁଥିଲେ, ସେଥିପାଇଁ ମହାପ୍ରଭୁ ମାୟାବାଦୀ ସନ୍ନ୍ୟାସୀଙ୍କ ଠାରୁ ସନ୍ନ୍ୟାସ ନେଲେ। ନଚେତ ମହାପ୍ରଭୁଙ୍କର ସନ୍ନ୍ୟାସ ନେବାର କିଛି ଆବଶ୍ୟକ ମାନୁଥିଲ, ପୁନଃ ମାୟାବାଦୀ ସନ୍ନ୍ୟାସଠାରୁ କାହିଁକି ସନ୍ନ୍ୟାସ ନେଲେ, ସେ ତ ବୈଷ୍ଣବ ଧର୍ମ ପ୍ରଚାର କରୁଛନ୍ତି, କରିବାକୁ ଆସିଛନ୍ତି, ମାୟାବାଦ ପ୍ରଚାର କରୁନାହାନ୍ତି, ମାୟାବାଦ ଖଣ୍ଡନ କରିଛନ୍ତି ସେ। ତଥାପ୍ରତ ସେ ସମୟରେ ଖୁବ ଅତି ପ୍ରସିଦ୍ଧ ଉନ୍ନତ ମାୟାବାଦୀ ସନ୍ନ୍ୟାସୀ ସାର୍ବଭୌମ ପ୍ରକାଶାନନ୍ଦ ସରସ୍ୱତୀ ହଜାର ହଜାର କାଶୀର ମାୟାବାଦୀ ସନ୍ନ୍ୟାସୀ ତାଙ୍କୁ ତାଙ୍କର ଯୁକ୍ତି ଖଣ୍ଡନ କରିଛନ୍ତି, ସେମାନଙ୍କୁ ପରାସ୍ତ କରିଛନ୍ତି। ସାର୍ବଭୌମଟାଚାର୍ଯ୍ୟ ପୁରୀର ଶଙ୍କରପନ୍ଥୀ, ଯଦିଓ ସେ ସନ୍ନ୍ୟାସୀ ନୁହନ୍ତି, ସେ ସନ୍ନ୍ୟାସୀଙ୍କର ଗୁରୁ ଥିଲେ, ସେ ବଡ଼ ପଣ୍ଡିତ ଥିଲେ ଶଙ୍କରପନ୍ଥୀ, ତାଙ୍କୁ ମଧ୍ୟ ଯୁକ୍ତିରେ ପରାସ୍ତ କରିଛନ୍ତି। ଏବଂ ଏମାନେ ସମସ୍ତେ ମହାପ୍ରଭୁଙ୍କର ଅନୁଗତ ହେଇକରି ବୈଷ୍ଣବ ହେଇଛନ୍ତି। ସେ ସନ୍ନ୍ୟାସ ନେଇକରି ବୈଷ୍ଣବ ଧର୍ମ ଭକ୍ତି ଯେଉଁ ଶରଣାଗତିର କଥା, ଏ କଥା ପ୍ରଚାର କରିଥିଲେ। ମାୟାବାଦୀ ସନ୍ନ୍ୟାସୀଙ୍କଠାରୁ ସନ୍ନ୍ୟାସ ନେବାର ଉଦ୍ଦେଶ୍ୟ ହେଲା ଏଇଟା, ମାୟାବାଦୀ ସନ୍ନ୍ୟାସୀଙ୍କର ସମ୍ମାନ ଥାଏ, ସେ ଯାହା କୁହନ୍ତୁ ନା କାହିଁକି, ମନଗଢ଼ା କଥା କୁହନ୍ତୁ ନା କାହିଁକି, ତାଙ୍କୁ ଲୋକ ଗ୍ରହଣ କରୁଥିଲେ। ସେମାନେ ଯାହା କହନ୍ତି ତାଙ୍କ ମନଗଢ଼ା କଥା, ବା ଯଦିଓ ବେଦ ବେଦାନ୍ତରୁ କହନ୍ତି, ତଥାପି ସେ ବ୍ୟାଖ୍ୟା ତା ପ୍ରାମାଣିକ ନୁହେଁ, ଅଥେଣ୍ଟିଭ ନୁହେଁ, ପ୍ରାମାଣିକ ନୁହେଁ, କାରଣ ତା ଶଙ୍କରାଚାର୍ଯ୍ୟଙ୍କର କାଳ୍ପନିକ ଶାରୀରିକ ଭାଷ୍ୟ, ତାହା ହେଉଛି କାଳ୍ପନିକ। ଶଙ୍କର ଶିବଜୀ, ଶିବଜୀଙ୍କର ଅବତାର ଶଙ୍କରାଚାର୍ଯ୍ୟ, ସେ ଆସିଥିଲେ ମାୟାବାଦ ପ୍ରଚାର କରିବା ପାଇଁ ନାରାୟଣଙ୍କ ଆଦେଶରେ, ସେ ଗୋଟିଏ କାଳ୍ପନିକ ଭାଷ୍ୟ ଲେଖିଥିଲେ ବେଦାନ୍ତ ସୂତ୍ର, ତାହା ହେଉଛି ଶାରୀରିକ ଭାଷ୍ୟ। ବେଦାନ୍ତ ସୂତ୍ରର ପ୍ରକୃତ କୃତ୍ରିମ ଭାଷ୍ୟ ହେଉଛି ଶ୍ରୀମଦ ଭାଗବତ, ଯେଉଁ ବ୍ୟାସଦେବ ବେଦାନ୍ତ ସୂତ୍ରର ପ୍ରଣେତା ସୂତ୍ରକର୍ତ୍ତା ସେ ଭାଷ୍ୟ ଦେଇଛନ୍ତି, ସେ ହେଲା ଶ୍ରୀମଦ ଭାଗବତ। ଏ ହେଉଛି ବେଦାନ୍ତ ସୂତ୍ର ପ୍ରକୃତ ଭାଷ୍ୟ, କିନ୍ତୁ ସେମାନେ ଭାଗବତ କୁହନ୍ତି ନା, ସେମାନେ ମାୟାବାଦ ଦର୍ଶନ କରନ୍ତି। ତଥାପି ସନ୍ନ୍ୟାସୀମାନଙ୍କର ସମ୍ମାନ ଥିବା ହେତୁ, ସାଧାରଣ ଲୋକେ ତାଙ୍କ କଥା ବିଶ୍ୱାସ କରୁଥିବା ହେତୁ, ସମ୍ମାନ କରୁଥିବା ହେତୁ, ମହାପ୍ରଭୁ ଏସବୁ ଭାରତୀୟ ସନ୍ନ୍ୟାସ ନେଲେ। ଆଉ ଗୋଟେ ଉଦ୍ଦେଶ୍ୟ ମହାପ୍ରଭୁ ଆସିଛନ୍ତି, ସମସ୍ତଙ୍କୁ ଉଦ୍ଧାର କରିବେ, ଏପରିକି ଜଙ୍ଗ, ଏପରିକି ପଶୁ ପକ୍ଷୀ, ହଁ ବଡ଼ ହିଂସ୍ର ଜନ୍ତୁ ସହିତ ସମସ୍ତଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି, ଅପାର କରୁଣାମ ତାଇ କରିଛନ୍ତି ସେ। ମାୟାବାଦୀ ସନ୍ନ୍ୟାସୀ ଗଣ ଉଦ୍ଧାର ପାଇବେ କେମିତି, ମାୟାବାଦୀ କୃଷ୍ଣ ଅପରାଧୀ ମହାପ୍ରଭୁ କହିଛନ୍ତି, କାରଣ ସେମାନେ ନିଜେ ଭଗବାନ ସହ ଅଛନ୍ତି, ଶରଣାଗତି ଆଚରଣ କରୁନାହାନ୍ତି କୃଷ୍ଣ ପଦାରବିନ୍ଦରେ, ଅନାଦୃତ ସ୍ୱଭଂଗ୍ରହ ଭଗବାନଙ୍କ ଚରଣ ଅରବିନ୍ଦକୁ ଅନାଦର କରିଛନ୍ତି, ସେମାନେ ନିଜକୁ ଭଗବାନ କହୁଛନ୍ତି, ସେମାନେ ଗୋଟେ ଅପରାଧୀ ହେଇଛନ୍ତି, ମାୟାବାଦୀ କୃଷ୍ଣ ଅପରାଧୀ। ମାୟାବାଦୀ ଭାଷ୍ୟ ଶୂନ୍ୟ ହୁଏ ସର୍ବନାଶ, ମହାପ୍ରଭୁ କହିଛନ୍ତି ମାୟାବାଦୀର ସଙ୍ଗ କରିବ ନା, ତାଙ୍କର କଥା ଶୁଣିବ ନା, କାରଣ ଭକ୍ତି ବୃତ୍ତି ନଷ୍ଟ ହୋଇଯିବ ତୁମର। ସର୍ବନା ସେଇ ଜୀବ ତୁମେ, ଏ ମହାପ୍ରଭୁଙ୍କର ଏଇ ଉପଦେଶ ଅଛି। ତେବେ ସେମାନଙ୍କର ଉଦ୍ଧାର ଅସମ୍ଭବ, ସେମାନେ ଅପରାଧ ହେଇଯାଇଛନ୍ତି, ସେମାନଙ୍କ ଉଦ୍ଧାର ଅସମ୍ଭବ। ରାୟ ରାମାନନ୍ଦଙ୍କୁ ଯେତେବେଳେ ଶ୍ରୀମନ୍ ମହାପ୍ରଭୁ ପ୍ରଶ୍ନ ପଚାରୁଛନ୍ତି, ବୁଭୁକ୍ଷୁ ମୁଖ୍ୟର ଗତି କ, ଏ ପ୍ରଶ୍ନ ପଚାରିଲେ ତ ରାୟ ରାମାନନ୍ଦ ଉତ୍ତର ଦେଉଛନ୍ତି, ଦେବ ଦେହ ସ୍ଥାବର ଦେହ ଏ ଦୁହାଁର ଗତି, ଏ କଥା କହିଲେଣି। ବୁଭୁକ୍ଷୁର ଗତି ସେ ଦେବଦେହ ପାଉଛି, ବୁଭୁକ୍ଷୁ ମାନେ ଭୋଗ କାମନା ଅଛି, ଉପଭୋଗ କାମନା ଅଛି, ଭୁକ୍ତି କାମନା ଅଛି, ସେ ବୁଭୁକ୍ଷୁ ସେଥିପାଇଁ ପୁଣ୍ୟକର୍ମ କରିଛି, ତା ଫଳସ୍ୱରୂପ ସେ ଦେବଲୋକରେ ଦେବଜନୀ ଲାଭ କରି ଦେବ ଦେହ ପାଇଛି, କଳ୍ପାୟୁଷ ହେଉଛି, ବହୁ ବହୁ କରୁଛି, ଏ ତାର ଗତି। ମୁଖ୍ୟ ମୁକ୍ତି କାମୀ ଯେ ବ୍ରହ୍ମ ସାହାଯ୍ୟ ମୁକ୍ତି କାମନା କରୁଛନ୍ତି, ବ୍ରହ୍ମରେ ଲୀନ ହେବାର କାମନା ମୁଖ୍ୟ ସେମାନଙ୍କୁ, ତାଙ୍କର ଗତି ବିଷୟରେ ରାୟ ରାମାନନ୍ଦ କହିଲେ ସ୍ଥାବର ଦେହ, ଅର୍ଥାତ୍ ଆରୁହ କୃଷ୍ଣ ପରମ ପଦନ୍ତ ପଦନ୍ତି ଅଧ, ସେମାନେ କୃଷ୍ଣ ସାଧନା କରି କଠିନ ସାଧନା କରି ସେ ବିଷୟ ବ୍ରହ୍ମ ପର୍ଯ୍ୟନ୍ତ ଯାଆନ୍ତି, ସେଠୁ ସେଇଟା ତ ସ୍ଥାନ ନୁହେଁ, ସେଠି ତ ରହିପାରିବେ ନା, କୃଷ୍ଣ ପଦାରବିନ୍ଦ ଏକମାତ୍ର ଆଶ୍ରୟସ୍ଥଳ, ସେଠି ଆଶ୍ରୟ ନ ନେବା ପର୍ଯ୍ୟନ୍ତ ତୁମେ କେଉଁଠି ଆଶ୍ରୟ, ତେଣୁ ସେମାନେ ପଦନ୍ତି ଅଧ, ସେଠୁ ଅଧପତିତ ହୁଅନ୍ତି, ଇଏ ଭୌତିକ ଜଗତରେ ପତ ହେଇକିରି କ'ଣ ପାଆନ୍ତି ନା ସ୍ଥାବର ଦେହ ପାଆନ୍ତି, ଏ କଥା ରାୟରାମ କହିଲେ, ଅର୍ଥାତ୍ ବୃକ୍ଷ ଲତା ପାହାଡ଼ ପର୍ବତ ଶରୀର ପାଆନ୍ତି ସେମାନେ, ଏ ପ୍ରକାର ଅତି ନୀଚ ଗତି ସେମାନଙ୍କର ଏ ଯାଏ, ଏ ମୁଖ୍ୟ ଏ ମାବାଦ, ଏ ପ୍ରକାର ତାଙ୍କର ଉଦ୍ଧାର ହବ କେମିତି କା। ତେଣୁ ମହାପ୍ରଭୁ ଯେ ଅପାର କରୁଣା ମୟ, ମହାବଦାନ୍ୟ ଅବତାର ସମସ୍ତଙ୍କୁ ପ୍ରେମ ଦାନ କରିଛନ୍ତି, ଅକାତରେ ଆପା ଆମର ବିତଦାର, ଏମାନଙ୍କୁ କାହିଁକି କରୁଣା ନ କରିବେ, ଆଉ ଏମାନେ ମହାପ୍ରଭୁ କରୁଣା ବ୍ୟତୀତ ଏମାନଙ୍କର ମୁକ୍ତିର କୌଣସି ଉପାୟ ନାହିଁ, ଏମାନେ କଦାପି ଉଦ୍ଧାର ପାଇ ପାରିବେ, ସେଥିପାଇଁ ସେମାନଙ୍କୁ କରୁଣା କରିବା ପାଇଁ ଶ୍ରୀମନ୍ ମହାପ୍ରଭୁ ସେ କେଶବ ଭାରତୀ ମାୟାବାଦ ସନ୍ନ୍ୟାସୀଙ୍କ ଠାରୁ ସନ୍ନ୍ୟାସ ନେଉଛନ୍ତି, ତଦ୍ୱାରା କେଶବ ଭାରତୀଙ୍କ ପ୍ରତି ପ୍ରଥମେ କରୁଣା କରୁଛନ୍ତି, ସେ ପ୍ରଥମ କରୁଣା କରୁଛନ୍ତି, ତାଙ୍କଠାରୁ ସନ୍ନ୍ୟାସ ନେବା ପୂର୍ବରୁ ଯେଉଁ ସନ୍ନ୍ୟାସ ମନ୍ତ୍ର ସେ କହିବେ ସେ ମନ୍ତ୍ରଟା ନିଜେ କହୁଛନ୍ତି, ତୁମେ ଏଇ ମନ୍ତ୍ରଟା ମୋତେ କହିବ, ତା ମାନେ ତାଙ୍କୁ ଆଗ ଶିଷ୍ୟ କରୁଛନ୍ତି, ଏ ତାତ୍ପର୍ଯ୍ୟ ଅଛି, କରୁଣାଟା ପ୍ରଥମେ କେଶବ ଭାରତୀଙ୍କ ପ୍ରତି କରୁଛନ୍ତି, ଏବଂ ଯେତେ ମାୟାବାଦୀ ସନ୍ନ୍ୟାସୀ ଥିଲେ ସେତେବେଳେ କାଶୀରେ ହଜାର ହଜାର ସଂଖ୍ୟାରେ ଥିଲେ, ପ୍ରକାଶାନନ୍ଦ ସରସ୍ୱତୀ ତାଙ୍କର ନେତା ଥିଲେ, ମୁଖ୍ୟ ଥିଲେ, ସର୍ବଭଟ୍ଟାଚାର୍ଯ୍ୟ ପୁରୀରେ ଥିଲେ, ଯଦି ସନ୍ନ୍ୟାସୀ ନୁହନ୍ତି ଶଙ୍କର ପନ୍ତି, ଏମାନଙ୍କ ପ୍ରତି ଅପାର କରୁଣା କରିଛନ୍ତି ମହାପ୍ରଭୁ, ସେମାନଙ୍କୁ ଉଦ୍ଧାର କରିଛନ୍ତି, ତେଣୁ ମାୟାବାଦୀ ସନ୍ନ୍ୟାସୀଙ୍କ ଠାରୁ ସନ୍ନ୍ୟାସ ନେବା ଏତିକ ତାତ୍ପର୍ଯ୍ୟ ଅଛି ମହାପ୍ରଭୁଙ୍କର, ନାଇଁ କେଶଦା କିନ୍ତୁ ସେ ବୈଷ୍ଣବ ଧର୍ମ ପ୍ରଚାର କରିଛନ୍ତି, ତାଙ୍କର ଯେଉଁ ମାୟାବନ୍ଦୀ ସନ୍ନ୍ୟାସୀମାନେ ଏକଦଣ୍ଡୀ ଗୋଟେ ଦଣ୍ଡ ଧାରଣ କରନ୍ତି, ବୈଷ୍ଣବ ସନ୍ନ୍ୟାସୀ ତ୍ରିଦଣ୍ଡୀ ତ୍ରିଦଣ୍ଡ ଧାରଣ କରନ୍ତି, ମହାପ୍ରଭୁ ଯେ ଏକଦଣ୍ଡ ଧାରଣ କରିଥିଲେ ନିତ୍ୟାନ୍ଦ ଦଣ୍ଡଟା ଭାଙ୍ଗିକି ପକଡ଼ିଦେଲେ, ତେବେ ସେ ଦଣ୍ଡର କ'ଣ ଆବଶ୍ୟକତା ଅଛି, ଦଣ୍ଡଭଙ୍ଗା ନଦୀ ଅଛି ଏଠି ପୁରୀ ନିକଟରେ, ଆଉ ସେ ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ, ତେବେ ଏ କଥା ଅଛି ଆମର ମୋର କହିବାର ତାତ୍ପର୍ଯ୍ୟ ଯେ ସନ୍ନ୍ୟାସୀଙ୍କର ଏପରି ସମ୍ମାନ ଅଛି, ଏ ଯେଉଁ ଆମର ଆଶ୍ରମ ବିଭାଗ ଅନୁଯାୟୀ ସନ୍ନ୍ୟାସ ଆଶ୍ରମ ଯେ ଉନ୍ନତ ଆଶ୍ରମ, ଯେ ସନ୍ନ୍ୟାସ ନେଲେ ସେ ଉନ୍ନତ ଆଶ୍ରମରେ ରହିଲେ ଯାହାଫଳରେ ଅନ୍ୟ ସମସ୍ତଙ୍କର ସମ୍ମାନନୀୟ ଆସେ, ଗୁରୁ ଯାହା କହିବେ ସମସ୍ତେ ଶୁଣିବେ, କିନ୍ତୁ ସନ୍ନ୍ୟାସୀ ଉପଯୁକ୍ତ ପରମ୍ପରାରେ ପ୍ରାମାଣିକ ପରମ୍ପରାରେ ଆସିବା ଉଚିତ, ବିଶୁଦ୍ଧ ପରମ୍ପରାରେ ଶ୍ରୌତ ପରମ୍ପରାରେ ଆସିବା ଉଚିତ, ସେ ଅଶ୍ରୌତପନ୍ଥୀ ହେବା, ଶ୍ରୌତପନ୍ଥୀ ଏଥିପାଇଁ ବା ଶ୍ରୌତ ଏ କଥା କୁହାଉଛି, ସେ ପରମ୍ପରା କଥାଟା ଏତେ ଅଛି, ସେ କଥା ମୁଁ ପରେ କହିବି। ଦ୍ୱିତୀୟ କଥା ହେଉଛି ଇଏ ଯାହା କହିଲେ, ସେ ବ୍ରାହ୍ମଣ ସାଧୁ ଏପର୍ଯ୍ୟନ୍ତ କଥା କହୁନଥିଲେ, ମୌନଥିଲେ, କିନ୍ତୁ ପ୍ରହ୍ଲାଦ ମହାରାଜଙ୍କର ପ୍ରଶ୍ନ ଶ୍ରବଣ କରି ସେ କଥା କହିବାକୁ ଆରମ୍ଭ କରିଛନ୍ତି, ଆଉ ସେ କଥା ଉପରେ ଆମର ଭାଷ୍ୟ ଦେଇ ଆମର ପରମାରାଧ୍ୟ ଗୁରୁଦେବ କହିଛନ୍ତି ଯେ ଇଟ୍ ଇଜ୍ ସେଡ୍ ଦାଟ୍ ସେଟଲ୍ ପର୍ସନ୍ ଶୁଡ୍ ନଟ୍ ଆଡ୍ରେସ୍ ହିମ୍ ଅନ୍ଲେସ୍ ଇଜ୍ ପ୍ରିପେୟାର୍ ଟୁ ଟେକ୍ ଇଟ୍ ଇନ୍ସଟ୍ରକ୍ସନ୍। ସନ୍ନ୍ୟାସୀ ବା ସାଧୁ ଉପରେ ଦୃଢ଼ ବିଶ୍ୱାସ ଥିବା ଉଚିତ। ଯାହାଙ୍କର ସାଧୁଙ୍କ ଉପରେ ଦୃଢ଼ ବିଶ୍ୱାସ ଅଛି, ସାଧୁଙ୍କ କଥାରେ ଦୃଢ଼ ବିଶ୍ୱାସ ଅଛି, ସାଧୁଙ୍କ କଥା ଶ୍ରବଣ କରିବା ପାଇଁ ଆଗ୍ରହୀ, ଆଉ ଦୃଢ଼ ବିଶ୍ୱାସ ପୂର୍ଣ୍ଣ ବିଶ୍ୱାସ ସହକାରେ ତା ଗ୍ରହଣ କରିବା ପାଇଁ ଆଗ୍ରହୀ, ସାଧୁ ତାଙ୍କୁ ଏ କଥା କହେ। ଯାହାଙ୍କର ଏ ପ୍ରକାର ଆଗ୍ରହ ନଥାଏ ତାଙ୍କୁ ସାଧାରଣତଃ ସାଧୁ କଥା କୁହନ୍ତି ନା, କାହିଁକି ନା ସେ ଶୁଣିବ ନା, ତାର ବିଶ୍ୱାସ ନାହିଁ। ଅଶ୍ରଦ୍ଧାଳୁ ବ୍ୟକ୍ତି ଅନ୍ୟ କଥା କୁହାଯାଏ, ସେ ହେଉଛନ୍ତି ଅଶ୍ରଦ୍ଧାଳୁ ବ୍ୟକ୍ତି। ଅଶ୍ରଦ୍ଧାନ ପୁରୁଷମାନ ପ୍ରାପ୍ୟ ନିବର୍ତ୍ତନ୍ତେ ମୃତ୍ୟୁ ସଂସାର ବର୍ତ୍ତମାନି। ଗୀତାରେ ଶ୍ରୀମଦ୍ଭଗବତ ଗୀତାରେ ଭଗବାନ କୃଷ୍ଣ ଏ କଥା କହିଛନ୍ତି, ଶ୍ରଦ୍ଧାବାନ ଭଲଦେବାନ ଏ କଥା, ଯେ ଶ୍ରଦ୍ଧାବାନ ଶ୍ରଦ୍ଧାଳୁ ବ୍ୟକ୍ତି ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ, ସୁଦୃଢ଼ ନିଶ୍ଚୟ କୃଷ୍ଣ ଭକ୍ତି କହିଲେ ସର୍ବକର୍ମ। ଶ୍ରଦ୍ଧା ମାନେ ଦୃଢ଼ ବିଶ୍ୱାସ, ସାଧୁଶାସ୍ତ୍ର ଗୁରୁବାକ୍ୟରେ ଯେଉଁମାନେ ଦୃଢ଼ ବିଶ୍ୱାସ, ଭଗବାନଙ୍କ ଠାରେ ଦୃଢ଼ ବିଶ୍ୱାସ, ସେମାନଙ୍କୁ ଶ୍ରଦ୍ଧାବାନ ବ୍ୟକ୍ତି କହନ୍ତି ବା ଶ୍ରଦ୍ଧାଳୁ ବ୍ୟକ୍ତି କହନ୍ତି। ଯେଉଁମାନଙ୍କ ଏତେ ଦୃଢ଼ ବିଶ୍ୱାସ ନଥାଏ ସେମାନେ ଅଶ୍ରଦ୍ଧା ଅଶ୍ରଦ୍ଧାନ ପୁରୁଷ, ତେଣୁ ବିଶ୍ୱାସ ନାହିଁ। ତେଣୁ ଏପରି ଶ୍ରଦ୍ଧାହୀନ ଜନକୁ ଉପଦେଶ ଦେବ ନାହିଁ। ଆମର ନାମା ଅପରାଧରେ ଏ କଥା ମଧ୍ୟ ଅଛି, ଦଶଟି ନାମା ଅପରାଧରେ ଇଏ ଅଛି, ଅଶ୍ରଦ୍ଧାଳୁ ବ୍ୟକ୍ତିକୁ ନାମ ଉପଦେଶ ଦିଆଯିବ ନା, ତା'ର ଶ୍ରଦ୍ଧା ନାହିଁ, ତା'ର ବିଶ୍ୱାସ ନାହିଁ, ତା'ର ଅପରାଧ ହେଇଯିବ, ଏଇଟା କଥାଟା ଅଛି। ସେଥିପାଇଁ ସାଧୁ ଯାହାଙ୍କର ଦିବ୍ୟ ଦୃଷ୍ଟି ଅଛି ସେ ଚିହ୍ନିପାରନ୍ତି, ସେ ଦେଖିପାରନ୍ତି, ସେ ଜାଣିପାରନ୍ତି କାହାର ପ୍ରକୃତରେ ଶ୍ରଦ୍ଧା ଉଦୟ ହେଇଛି। ଯାହାଙ୍କର ଶ୍ରଦ୍ଧା ଉଦୟ ହେଇଛି ସେ ତାଙ୍କ କଥା କହନ୍ତି, ଯାହାଙ୍କର ଶ୍ରଦ୍ଧା ଅଛି ଏ ମୋ କଥା ଶୁଣିବେ ଏବଂ ବିଶ୍ୱାସ ନେବେ, ଯେ କହିବେ ନା ଅଶ୍ରଦ୍ଧାଳୁ ବ୍ୟକ୍ତି ତାଙ୍କୁ ସେ କଥା କୁହନ୍ତି ନା, ଏଇଟା କଥା। ଯେମିତି ଆମର ମୃଗାରି ବ୍ୟାଧଙ୍କର କଥା ଅଛି, ଆମର ଚୈତନ୍ୟ ଚରିତାମୃତରେ ସେ ଉପାଖ୍ୟାନ ଅଛି, ଆମର ବ୍ୟାଧ ଥିଲା ମୃଗାରି ବ୍ୟାଧ ବଡ଼ କ୍ରୁର ହୃଦୟ, ସେ ପ୍ରତିଦିନ ବନକୁ ଯାଏ ଧନୁଷ ତୀର ସର ଧରିକିରି ବନ୍ୟ ପ୍ରାଣୀଙ୍କୁ ତୀର ମାରେ, ମାରିକି ତାଙ୍କୁ ଦରମରା କରିକି ଛାଡ଼ିଦିଏ, ଛଟପଟ ହୁଅନ୍ତି ସେମାନେ, ତାଙ୍କୁ ପୁରା ମାରିଦିଏ ନା, ଛଟପଟ ହୁଅନ୍ତି, ବଡ଼ କ୍ଲେସ୍ ପାଆନ୍ତି। ନାର୍ଦ୍ଦମୁନି ଆସୁଥିଲେ ଦିନେ, ସେ ଦେଖିଲେ ବାଟରେ ଏପରି ଗୁଡ଼ିଏ ପଶୁ, ଗୋଟେ ବ୍ୟାଘ୍ର, ଗୋଟେ ବରାହ, ଗୋଟେ ଭଲୁକ, ହରିଣ, ଶସା ବା ଠେକୁଆ ଏପରି କେତେ ପ୍ରାଣୀଙ୍କ ଦେହରେ ସର ଗଳିଛି, ଛଟପଟ ହେଉଛନ୍ତି, ବଡ଼ ଯନ୍ତ୍ରଣା କରୁଛନ୍ତି। ସେମାନେ ମାନେ ଭାବିଲେ ନାଦମୁନି ଜଣେ ପ୍ରସିଦ୍ଧ ସାଧୁ, ଏ କ୍ରୁର ବ୍ୟକ୍ତି କିଏ ଏତେ କଷ୍ଟ ଦେଉଛି, କ୍ଲେସ୍ ଦେଉଛି, ମାରିଦେଉଛି, ଯଦି ପୂର୍ଣ୍ଣ ମାରିଦେଉନି ମରିଗଲେ ଗଲା, ଏ ତାଙ୍କର କ୍ଲେସ୍ କାହିଁକି ଦେଉଛି, ଦୋର ମୋର ଅଧା ମରା କରି ଛାଡ଼ୁଛି, ଇ କିଏ ସେ କ୍ରୁର ବ୍ୟକ୍ତି। ସେଥିପାଇଁ ସେ ଲକ୍ଷ୍ୟ କରିକରି ଗଲେ, ଦେଖିଲା ବେଳକୁ ସେ ବ୍ୟାଳ ଆଉ ଗୋଟେ ଗଛ ଆଢୁଆଳରେ ରହିକରି ଆଉ ଗୋଟେ ପଶୁ ପ୍ରାଣୀକୁ ସର ଜପୁଛି, ସେଠି ପହଞ୍ଚିଗଲେ ଯାଇକି ତା ଲକ୍ଷ୍ୟ ନଷ୍ଟ ହେଇଗଲା। ତେଣୁ ତାଙ୍କ କଥା ହେଲା, ମହାତ୍ମା ଆପଣ କ'ଣ ବାଟ ଭୁଲିଗଲେ କି, ଇଆଡ଼େ କିଏ ଆସିଲେ? ନାଦ ଭୁଲିଗଲେ ନା, ମୁଁ ବାଟ ଭୁଲି ନାହିଁ, ମୁଁ ଆସିଛି ତୁମ ପାଖ। ଆଚ୍ଛା, ସେ ବାଟରେ ସେ ସବୁ ପ୍ରାଣୀ ମରିଛନ୍ତି, ଛଟପଟ ହେଇଛି, ସର ଗୋଟେ ଗଳିଛି, ଆଉ ଯନ୍ତ୍ରଣା ପାଉଛନ୍ତି, ସେ କିଏ କରୁଛି? ନା, ମୁଁ କରିଛି। ଆପଣଙ୍କର କ'ଣ ଗୋଟେ ଦରକାର? ତା ଭିତରେ କେଉଁଟା ଦରକାର କୁହନ୍ତୁ, ନେଇଯିବି ଆପଣ ଦେଇଦେବା। ନା ନା, ମୋର ଏଗୁଡ଼ା କିଛି ଦରକାର ନାହିଁ, ଯେ ମୋର କହିବାର କଥା ତାଙ୍କୁ ସବୁ ଏପରି ଯନ୍ତ୍ରଣା କାହିଁକି ଦେଉଛ, ମାରିଦେଉଛ, ପୁରା ମାରିଦିଅନି, ତାକୁ ଏବେ ଦରମରା କର। ନା ନା, ଏବେ ଦରମରା କର, ଛଟ ହେଲେ ମୋତେ ଆନନ୍ଦ ଲାଗେ। ଆଚ୍ଛା, ଏଗୁଡ଼ା କି ଆନନ୍ଦ ଗୋଟାଏ, କ୍ଲେସ୍ ପାଉଛି, ଯନ୍ତ୍ରଣା ପାଉଛି, ତୁମକୁ ଆନନ୍ଦ ଲାଗୁଛି, ୟାର କ'ଣ ଅଛି ଯେ କି ଭୟାବହ ତୁମକୁ ଜଣା ଅଛି ନା, ମାଲୁମ ଅଛି ନା, ତୁମେ ଯେ ଏଇ ପ୍ରକାର ଯନ୍ତ୍ରଣା ପାଇବ, ଏ ଯେଉଁ ଯନ୍ତ୍ରଣା ଦେଉଛ, କିଛି ଲକ୍ଷ ଲକ୍ଷ ଜନ୍ମ ଧରିକିରି ଯେ ପ୍ରକାର ହବ, ତାର ତ ଇଏତା ନାହିଁ ନା, ଆମକୁ ପ୍ରିୟ ହବ ନୁହଁ, ନିଶ୍ଚୟ ହବ କେମିତି ତୁମେ ଯନ୍ତ୍ରଣା ନିଶ୍ଚିତ ହବ, ସେଟା ମୁଁ ତାକୁ ପ୍ରତିଦିନ କରୁଛି, ତାହେଲେ ତ ମୁଁ ଏପରି କିଛି ଲକ୍ଷ ଜନ୍ମ ନିଶ୍ଚୟ ତାର ପ୍ରତିକ୍ରିୟା ତୁମକୁ ନିଶ୍ଚୟ କରିବା ପାଇଁ ପଡ଼ିବ, ଏଇ ପ୍ରକାର ନିଶ୍ଚୟ ହବ, ତାହେଲେ କିପରି ଉଦ୍ଧାର ପାଇବି, ଉଦ୍ଧାର ଉପାୟ କିଏ? ନାଦୁନ କହିଲେ, ଆଉ ଉଦ୍ଧାର ଉପାୟ ଅଛି, ତେବେ ତୁମେ ମୋ କଥାକୁ ଯଦି ବିଶ୍ୱାସ କରିବ ତାହେଲେ ସିନା ମୁଁ କହିବି, ତା ନହେଲେ କହିବି କାହିଁକି, ମୁଁ କହିବିନି, ଏଇଟା କଥାଟା ପ୍ରମାଣ ଅଛି, ମାନେ ସାଧୁ କହିବ ନା, କାହିଁକି କହିବ ନା, ଏଇଟା ତ ବ୍ୟାଧଟା କ୍ରୁରଟା, ଏହାର କଥାରେ ତ ବିଶ୍ୱାସ ନାହିଁ, ଏ କଥା କହିବି ତ ମାନିବ ନା କାହିଁ କହିବି? ତେଣୁ କହିଲେ ନା, ତୁମେ ଯଦି ବିଶ୍ୱାସ କରିବ ମୋ କଥାକୁ, ପୂର୍ଣ୍ଣ ବିଶ୍ୱାସ, ତାହେଲେ ମୁଁ କହିବି ଉଦ୍ଧାର ଉପାୟ ଅଛି। ନା ନାଇଁ, ପୂର୍ଣ୍ଣ ବିଶ୍ୱାସ ଆପଣଙ୍କ କଥାରେ ସ୍ଥାପନ କରୁଛି। ଆପଣ ଯାହା କହିବେ ଆପଣ ତାହା ମୁଁ ନିଶ୍ଚୟ କରିବି। ଆପଣ କହୁଛି ଯେତେବେଳେ ଏ କଥା ହେଲା, ତାହେଲେ ନା ଦେଉନି କହିଲେ, ଆଚ୍ଛା ଇଏ କଥା ବିଶ୍ୱାସ କରୁ ବୋଲି କହିଲା କଥା ଦେଉଛି, ତାହେଲେ ଜାଣିପାରିଲେ ନା ୟାର ଶ୍ରଦ୍ଧା ଜାତ ହେଇଛି। ନା ଦେଉନି ସାଧୁ, ତାଙ୍କ ଦିବ୍ୟ ଦୃଷ୍ଟି ଅଛି, ଆଉ ସେ ଜାଣିପାରନ୍ତି ପ୍ରକୃତ ଶ୍ରଦ୍ଧା ଜାତ ହେଇଛି କି ନା। ନା ଶ୍ରଦ୍ଧା ଜାତ ହେଇଛି, ନା ଦେଉନିଙ୍କର ସ୍ୱର୍ଣ୍ଣଫଳ ହେଇଯାଇଛି ପୂର୍ବାଇ ନା ଦେଉନିଙ୍କର ପାଇଲା। ଆଚ୍ଛା ଠିକ୍ ଅଛି, ପ୍ରଥମେ ଧନକୁ ଭାଙ୍ଗିକିରି ଫୋପାଡ଼ି ଦିଅ, ଏ କଥା ଆଗକୁ କହିଲେ। ଆଚ୍ଛା ଧନକୁ ଭାଙ୍ଗିକି ଫୋପାଡ଼ି ଦେବାକୁ କହିଲେଣି, ଆମ ଖାଇବି କ'ଣ? ପେଟ ପୋଷିବା ଦ୍ୱାରା ନାହିଁ, ହଁ ମୁଁ ତ ପେଟ ପୋଷିବା ଦ୍ୱାରା ତ ଦିନ ମୋର ଭାଜ୍ୟ ଅଛି, ମୁଁ ପରିବାର ପୋଷଣ କରୁଛି, ଧନକୁ ଭାଙ୍ଗିକି ଫୋପାଡ଼ି ଦେଲେ ମୋତେ ଖାଇବାକୁ ଦେବ କି? ମୁଁ ଖାଇବି କ'ଣ? ସେ କହିଲେ ଆଚ୍ଛା ଆମେ ଖାଇବାକୁ ଦେବା, ଖାଇବାକୁ ଦେବେ ତା'ର ସାଙ୍ଗେ ସାଙ୍ଗେ ଭାଙ୍ଗିକି ଫୋପାଡ଼ିଲି ଆଉ, ହଁ ଭାଙ୍ଗି ପଡ଼ିଲି ନା ଦେଉନି ଖାଇବାକୁ ପଡ଼ିବ। ତାପରେ ନାରଦମୁନି କହିଲେ, ଦେଖ ତୁମେ ଏପରି ବୃତ୍ତି କରି ଯାହା ଧନ ରଖିଛ ଘରେ, ଘରକୁ ଯାଇ ସେ ସବୁ ଧନ ବୈଷ୍ଣବ ବ୍ରାହ୍ମଣମାନଙ୍କୁ ବିତରଣ କରିଦିଅ, କିଛି ଗୋଟେ ନୂଆ ପଇସାର ଧନ ରଖିବ ନା, ସବୁ ବିତରଣ କରିବ। ଆଉ ତୁମେ ଦୁଇ ପ୍ରାଣୀ ଏଠିକି ଚାଲି ଆସିବ, ଏ ଜାଗାରେ ରହିବ, ତୁଳସୀ ଚଉରା ରହିବ, ତାପରେ ତାଙ୍କୁ ନାମ ଦେଲେ ହରନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ହରେ ହରେ। ଏ ହରନାମ ଦେଲେ ଏବଂ କହିଲେ ଏ ହରନାମ ଗାନ କରିବ, ତୁଳସୀ ପରିକ୍ରମା କରିବ, ଖାଇବାକୁ ତ ନାରଦମୁନି ପଠେଇବେ। ନାରଦମୁନିଙ୍କ କଥା ତାଙ୍କର ପୂର୍ଣ୍ଣ ବିଶ୍ୱାସ ଆଦ ହେଇଗଲା, ସେ ତା ହିଁ କଲେ, ଟିକେ ବର୍ଷପଟ କଲେ ନା, ଆଜ୍ ଇଟ୍ ଇଜ୍ ଯଥଯୁକ୍ତ ଅକ୍ଷରେ ପ୍ରତି ଅକ୍ଷର ଅକ୍ଷରେ ପାଳନ କଲେ, ସବୁ ଦାନ କରିଦେଲେ, ସବୁ ଦୁଇ ପ୍ରାଣୀ ସେଠିକି ଚାଲି ଆସିଲେ, ନାରଦମୁନି ଯେଉଁ ନାମ ଦେଇଥିଲେ, ହଁ ତା ସେଠି ଗାନ କରିକି ତୁଳସୀ ପରିକ୍ରମା କଲେ, ଅନ୍ୟ କଥା ସେ ସାଧୁ ହେଇଗଲେ, ପୂର୍ଣ୍ଣ ନାମିକ ସଣତ୍ୱ ଆଚରଣ କଲେ, ସେ ସାଧୁ ହେଇଗଲେ। ତେଣୁ କେତେ କିଛି ଦିନ ବିତିଗଲା, ନାରଦମୁନି ଦିନେ ଆସିଲେ, ତାଙ୍କର ବନ୍ଦ ପର୍ବତ ମହାରାଜଙ୍କୁ ସଙ୍ଗରେ ନେଇକରି ସେ ଆସୁଛନ୍ତି। ତେବେ ଯେତେବେଳେ ଏଠି କ୍ରୁର ବ୍ୟାଧଟିଏ ସାଧୁ ହେଇଗଲାଣି, ସମସ୍ତେ ଗୋଟେ ଆଶ୍ଚର୍ଯ୍ୟ ହେଲେ, ଏଇଟା ଗୋଟେ କ୍ରୁର ବ୍ୟାଧଟା ଥିଲା, ଏଇଟା ସାଧୁ ହେଇଗଲା, ଫେରିକିରି ଦେଖିବା ଦେଖିବା ଚାଲୁ ଯିବା, ସେ କେମିତି ସାଧୁ ହେଇଛି। ତେଣୁ ଅନେକ ଲୋକ ଦିନେ ଆସିଲେ ତାକୁ ଦେଖିବା ପାଇଁ, ବ୍ୟାଧଟା କ୍ରୁର ବ୍ୟାଧ ସାଧୁ ହେଇଛି। ସାଧୁ ଦର୍ଶନ ଆମର କଥା ଅଛି, ସାଧୁ ଦର୍ଶନ କରିବାକୁ ଗଲେ କିମ୍ବା ଦେବ ମନ୍ଦିରକୁ ଗଲେ କି ରିକ୍ତ ହସ୍ତରେ ଯାଆନ୍ତି ନା, କିଛି ଗୋଟେ ଉପହାର ପାଣି ଉପହାର ହେଇଛି ନେଇକରି ଯାଆନ୍ତି ନା, ଯାହା କହନ୍ତି ଫୁଲଟିଏ ହଉ ଫଳଟିଏ ହଉ, ପଇସା କିଛି ଦଶ ପଇସା ହଉ କି ପାଞ୍ଚ ପଇସା ହଉ କି ଟଙ୍କା କି ଦଶ ଟଙ୍କା, ଯାହା ହେଲେ ଶକ୍ତି ଅଛି ପଇସା ନେଇକି ଯାଇଥାଉ, ଯାହା ହେଲେ କିଛି ଗୋଟେ ଉପହାର ନେଇକରି ସେ ଯିବ, ଇ କଥା ଅଛି। ତେଣୁ ପ୍ରତ୍ୟେକ କିଛି କିଛି ନେଇ ଆସିଲେ, କିଏ ଚାଉଳ ଆଣିଛି, କିଏ ଡାଲି ଆଣିଛି, କିଏ ପରିବା କଷିଟି ଆଣିଛି, କିଏ କିଛି ପଇସା ଆଣିଛି, ସାର ଦଶରେ ଆଣି ସେଠି ଗଦେଇଲେ, ସବୁ ବହୁତ ଗଦା ହେଲା, ବହୁତ ଚାଉଳ ଗଦା ହେଲା, ବହୁତ ଡାଲି ଗଦା ହେଲା, ବହୁତ ପରିବା ଗଦା ହେଲା, ପଇସା ବି ଗଦା ହେଲା, ଦେଖ କେତେ ଖାଉଛ ଖା, ନାରଦମୁନି ଖାଇବାକୁ ପଠାଉଛନ୍ତି, ଖାଉଛ କେତେ ଖା, ନାରଦମୁନି ଦେଖିଲେ ପ୍ରଚୁର ଖାନା ମିଳୁଛି, ନାରଦମୁନି ପ୍ରଚୁର ଖାଇବାକୁ ପଠାଉଛନ୍ତି, ଖାଇବାକୁ ଆମର ପେଟ ହିଁ ନେଇ ଗପା, ନାରଦମୁନି ଦିନେ ଆସୁଛନ୍ତି ପର୍ବତ ମୁନିଙ୍କ ସାଙ୍ଗରେ ନେଇକିରି, ଦେଖିଲା ଦୂରରୁ ଯେ ଗୁରୁଦେବ ଆସୁଛନ୍ତି, ତେଣୁ ଗୁରୁଦେବଙ୍କୁ ଦଣ୍ଡବତ କରିବ, ସାଷ୍ଟାଙ୍ଗ ଦଣ୍ଡବତ କରିବ, ଭୂଇଁରେ ପଡ଼ିକିରି ଦେଖିଲା ବେଳକୁ ମଳା ମଳା କିରି ପିମ୍ପୁଡ଼ି ଗୁଡ଼ାକ ଉଠିଛନ୍ତି ଭୂଇଁରେ, ଆଉ ଯଦି ଦଣ୍ଡବତ ତାପରେ ଗୋଟେ ପିମ୍ପୁଡ଼ି ଗୁଡ଼ାକ ମରିଯିବେ ବିଚାରା, ସେଥିପାଇଁ ଆଉ ଦଣ୍ଡବତ କେମିତି କରିବି ବୋଲି ମନେ ମନେ ଭାବୁଛି, ଆଉ ଲୁଗା କାନରେ ହୁଁ ହୁଁ କରିକିରି ପିମ୍ପୁଡ଼ି ଉଡ଼ଉଛି, ପିମ୍ପୁଡ଼ି ଗୁଡ଼ା ମରିଯିବେ, ଯିଏକି ଏତେ କ୍ରୁର ଥିଲା, ହଁ ଦରମରା କରୁଥିଲା, ଇଏ ଛଟପଟ ହେଲେ ଆନନ୍ଦ ପାଉଥିଲା, ବର୍ତ୍ତମାନ ପିମ୍ପୁଡ଼ି ମାରିବା ପାଇଁ ସେ ପ୍ରସ୍ତୁତ ନୁହେଁ, ତାର ପରିବର୍ତ୍ତନ ହେଇଯାଇଛି। ନାରଦମୁନି ଆସିଥିଲେ ଦେଖିଲେ ଅବସ୍ଥା, ପର୍ବଣ ଦେଖ ଦେଖ ଶିଶୁଣ ଅଛି, ଆମେ ଦେଖିବା ତଳେ ଆସ, ଶେଷ କଥା ନାରଦମୁନି ଆସିଗଲେ, ହଁ କ'ଣ ବାପା ଭଲ ଅଛୁ? ନା ଆଜ୍ଞା ଖୁବ ଭଲ ଅଛି, ଆପଣଙ୍କର ରୂପାରୁ ଗୋଟେ କଥା, ଆପଣ ବହୁତ ଖାଇବାକୁ ପଠାଉଛନ୍ତି, ଏତେ ଖାଇବାକୁ ପଠାନ୍ତୁ, ପ୍ରଚୁର ଖାନା ହେଉଛି, ପ୍ରଥମେ ମଧ୍ୟ ଖାଇବି କେମିତି, କି ଖାଇବାକୁ ଦେବ ଦାମ ମାନିବ, ଏଇଟା କଥା, ଏପରି ସାଧୁ କଥା ଅଛି। ତେବେ ଏ ମୋର କହିବାର ତାତ୍ପର୍ଯ୍ୟ, ନାରଦମୁନି ଦେଖିଲେ ଯେ ଶ୍ରଦ୍ଧା ନହେବା ପର୍ଯ୍ୟନ୍ତ କଥା କୁହାଯିବ ନା। ତେଣୁ ଯେତେବେଳେ କହିଲେ ହଁ ଉପାୟ ଅଛି, କିନ୍ତୁ ତୁମେ ଯଦି ମୋ କଥାକୁ ବିଶ୍ୱାସ କରିବ ତାହେଲେ ଆମେ କଥା କହିବା, ନଚେତ ଆମେ କଥା କହିବା। ସେତେବେଳେ ନା ଆପଣ ଯାହା କହିବେ ଏମିତି ବିଶ୍ୱାସ କରିବୁ, ଶ୍ରଦ୍ଧା ଲହତ ହେଇଥିବାର ପ୍ରମାଣ ପାଇଲେ ନାରଦମୁନି, ସେତେବେଳେ ସେ କଥା କହିଲେ। ତେଣୁ କଥାଟା ଏଇଠୁ ସେଇ କଥାଟା ଏଇଠୁ ହଉ, ତାହେଲେ ସାଧୁ ସେ କଥା କହିବ, ସାଧୁର ଏକ ମାତ୍ର ଉଦ୍ଦେଶ୍ୟ, ଅନୁଗ୍ରହାୟ ଚଳନ୍ତି ଭବ୍ୟାନି ଭୂତାନି ଜନାର୍ଦ୍ଦନସ୍ୟ, ଭୌତିକ ଜଗତ ମାୟାବଦ୍ଧ ଜୀବ ସ୍ୱରୂପ ବିସ୍ମୃତ ହେଇଛନ୍ତି, ଭଗବତ ବିସ୍ମୃତି ହେଇଛି, ଲକ୍ଷ ଲକ୍ଷ ଯୋନିରେ ଜନ୍ମୃତ୍ୟୁ ଚକ୍ରରେ ଘୂର୍ଣ୍ଣାୟମାନ ହେଉଛନ୍ତି, ଜନ୍ମମୃତ୍ୟୁ ଜରାବ୍ୟାଧି ଯନ୍ତ୍ରଣା କ୍ଲେଶ ଭୋଗୁଛନ୍ତି, ସାଧୁ ଆସନ୍ତି ଏମାନଙ୍କ ପ୍ରତି କୃପା କରିବା ପାଇଁ, ଏମାନଙ୍କୁ ଉଦ୍ଧାର କରିବା ପାଇଁ। କୃଷ୍ଣ ଭଜନ କରୁନାହାନ୍ତି, କୃଷ୍ଣ ବହିର୍ମୁଖ ହେଇଛନ୍ତି, କୃଷ୍ଣ ବିସ୍ମୃତି ହେଇଛି, ଧ୍ୟାତ୍ମ ବୁଦ୍ଧି ପ୍ରବଳ ହେଇଯାଇଛି। ତେଣୁ ଏମାନଙ୍କୁ ତତ୍ତ୍ୱ ଜ୍ଞାନ ଉପଦେଶ ଦେଇ, ଭଜନ ଉପଦେଶ ଦେଇ ଏମାନଙ୍କୁ ଉଦ୍ଧାର କରି ଦୟା ପ୍ରକାଶ କରିବା ପାଇଁ ସାଧୁ ଅଛନ୍ତି, ଆଉ ସାଧୁ ବିଚରଣ କରୁଛନ୍ତି ଏଠି। ତେବେ ସେମାନେ ଦେଖନ୍ତି, ସେମାନଙ୍କର ସେ ଆଗ ଶ୍ରଦ୍ଧା ଜାଗ୍ରତ କରନ୍ତି, ମହାପ୍ରଭୁଙ୍କର ମଧ୍ୟ ସେ ଉପଦେଶ ଅଛି, ଅଗ୍ରଶ୍ରଦ୍ଧା ଦେଇ ଆଦୌ ଶ୍ରଦ୍ଧା, ଶ୍ରୀ ରୂପ ଗୋସ୍ୱାମୀଙ୍କର ମଧ୍ୟ ସେ ଉପଦେଶ ଅଛି, ଆଦୌ ଶ୍ରଦ୍ଧା, ପ୍ରଥମ ଜିନିଷ ହେଉଛି ବିଶ୍ୱାସ, ଶ୍ରଦ୍ଧା ପ୍ରଦାନ କର ବା ଶ୍ରଦ୍ଧା ଜାଗ୍ରତ କର। ତା ପର କଥା ହେଉଛି ଯାଇ ଉପଦେଶ, ଆଦୌ ଶ୍ରଦ୍ଧା ତଥା ସାଧୁ ସଂଘ ଅଥ ଭଜନ କ୍ରିୟା ତଦନର୍ଥ ନିବୃତ୍ତି ନିଷ୍ଠା ରୁଚି ତଥା ଶକ୍ତି, ଏସବୁ କଥା ଅଛି ଆମର। ତାପର 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 କଥା ଅଛି, ତୁମେ ହେଲା ଆଦୌ ଶ୍ରଦ୍ଧା ବିଶ୍ୱାସ, ଶ୍ରଦ୍ଧା ଉଦୟ ହଉ, ଅଶ୍ରଦ୍ଧାଳ ବ୍ୟକ୍ତିକୁ ଉପଦେଶ ଦେବ ନା, ଆମା ପରା ଦେବ। ତେଣୁ ସେ ସାଧୁମାନେ ଆସି କ'ଣ କହନ୍ତି, ଶ୍ରଦ୍ଧା ଉଦୟ କରିବା ନିମିତ୍ତ ମହାପ୍ରଭୁଙ୍କର ମଧ୍ୟ ଉପଦେଶ ଅଛି, ସେମାନେ ଉଚ୍ଚସ୍ୱରେ ସଂକୀର୍ତ୍ତନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ। ଏ ଯେଉଁ ଉଚ୍ଚ ସଂକୀର୍ତ୍ତନ କରି ଶ୍ରଦ୍ଧାର ପୂଜା, ଶ୍ରଦ୍ଧାଲବି ଯିବ କରେ ସଦ୍ଗୁରୁ ବିଚାର, ଆମ ଶ୍ରଦ୍ଧା ପ୍ରଦ ସାଧୁ ସଂଘ ମାନେ ଗୁରୁପାଦ ଆଶ୍ରୟ, ଶ୍ରୀ ରୂପ ସଂଘ ଉପଦେଶ, ମହାପ୍ରଭୁଙ୍କର ସେ ଉପଦେଶ, ଆଉ ଉଚ୍ଚ ସଂକୀର୍ତ୍ତନ କର, ଏ ଯେଉଁ ଟ୍ରାନ୍ସେଣ୍ଡେଣ୍ଟାଲ ସାଉଣ୍ଡ ଭାଇବ୍ରେସନ ଦିବ୍ୟ ଧ୍ୱନି ଏ ବାୟୁମଣ୍ଡଳରେ ବିଚ୍ଛୁରିତ, ସେ ସ୍ପର୍ଶ ତାହାର କର୍ଣ୍ଣରେ ବାଜିବ, ସେ ଧ୍ୱନି ତାର ହୃଦୟ ବିଶୁଦ୍ଧ, ଏପରିକି ପଶୁପକ୍ଷୀ କୀଟ ପତଙ୍ଗ ବୃକ୍ଷ ଲତା ପାହାଡ଼ ପର୍ବତ ଏମାନେ କହିପାରନ୍ତି ନା କଥା, କିନ୍ତୁ ଶୁଣିବେ ତାରାତରେ, ଏମାନେ ଯଦି ଏଇ ଉଚ୍ଚ ସଂକୀର୍ତ୍ତନ ଶ୍ରବଣ କରିବେ, ସ୍ପର୍ଶ ହେବ ତାଙ୍କଠାରେ ଧ୍ୱନି, ସେମାନେ ଉଦ୍ଧାର ପାଇଯିବେ, ଇ ସାଧୁ ଇ ଉପକାର କରୁଛି, ଏତଦ୍ୱାରା ଶ୍ରଦ୍ଧାର ସଞ୍ଚାର କରୁଛି। ମାଇକ୍ ଲଗେଇକିରି ଆମେ ହରିକଥା କହୁଛେ, କୀର୍ତ୍ତନ କରୁଛେ, ଯିଏ ଯାଉଛି ଦ୍ୱାର କାନରେ ଟିକେ ବାଜୁବା ପାଇଁ, ତାଦ୍ୱାରା ପର ଉପକାର ହେଉଛି, ଏତଦ୍ୱାରା ଶ୍ରଦ୍ଧା ସଞ୍ଚାର ହଏ, ତାପରେ ସାଧୁ ଦେଖିବେ ଶ୍ରଦ୍ଧା ସଞ୍ଚାର ହେଲାଣି କ୍ରମଶଃ, ତାପରେ ଉପଦେଶ ଦେବେ, ନଚେତ ଉପଦେଶ ଦିଆଯାଏନି, ଏଥିପାଇଁ ଏ କଥା ଏଠି କୁହାଯାଇଛି। ଆଉ ଶେଷ କଥା ହେଉଛି ଯଥାଶ୍ରୁତ, ଯାହା ମୁଁ ଶୁଣିଛି ଶ୍ରୁତ ପରମ୍ପରାର କଥା, ଏଠି ପରମ୍ପରା ସବୁ କଥାଟା ଆସିଯାଉଛି, ମନଗଢ଼ା କଥା କୁହାଯାଏ ନା, ଗୁରୁମୁଖ ଆଚାର୍ଯ୍ୟମାନଙ୍କ ମୁଖରୁ ପ୍ରାମାଣିକ ଆଚାର୍ଯ୍ୟ ସମ୍ପ୍ରଦାୟ ବା ପରମ୍ପରା ଆଚାର୍ଯ୍ୟମାନେ ଏବଂ ପରମ୍ପରା ପ୍ରାପ୍ତ ଏବଂ ରାଜସ୍ୱୁ, ସେଥିପାଇଁ ପରମ୍ପରାର କଥା ଚତୁର୍ଧ୍ୟାର ଆରମ୍ଭରେ ଭଗବାନ କୃଷ୍ଣ କହିଛନ୍ତି, ଏବଂ ବିବସ୍ତେ ଯୋଗମ ପ୍ରତ୍ୟବାନ ହୁଭ୍ୟଂ ବିବସ୍ମାନେ ମନୋବିପ୍ରାହ ମନୋବିଖ୍ୱାବ୍ରବିତ ଏବଂ ପରମ୍ପରା ପ୍ରାପ୍ତ। ଏଇସବୁ କଥା କାହିଁ କହିଲେ ନା, ଏଇଟା ପରମ୍ପରା ପ୍ରାପ୍ତ ଜ୍ଞାନ, ଗୁରୁ ପରମ୍ପରା ଦେଇକରି ଆସେ, ଯେଉଁ ପରମ୍ପରାର ଉତ୍ସ ହେଉଛନ୍ତି କୃଷ୍ଣ, ସେଥିପାଇଁ ଆମର ଭଗବତ ଗୀତାରେ ଗୁରୁ ପରମ୍ପରା ଦିଆହେଇଛି। ପ୍ରାମାଣିକ ପରମ୍ପରାଟା କ'ଣ, କାରଣ ପରମ୍ପରାର ଉତ୍ସ ହେଉଛନ୍ତି କୃଷ୍ଣ, ତେଣୁ ଏଇ ପରମ୍ପରା କଥାଟା ଅନେକ ଜାଣନ୍ତି ନା, ଏ ସମ୍ବନ୍ଧରେ ଭଲ ଭାବରେ ଜାଣିବା ଉଚିତ, শুদ্ধ পরম্পরা বা প্রামাণিক পরম্পরাটা কি, এটা হচ্ছে আসল কথা। অশুদ্ধ প্রামাণিক পরম্পরা অবসম্প্রদায় রুদ্র গ্রহণ করা নিষেধ করা যাইছে, সৎ সম্প্রদায় রুদ্র গ্রহণ করিব। হ্যাঁ, সম্প্রদায় বিহীন মন্ত্র আসতে গুরু আসুনাহান্তি, তো তাঙ্কঠার মন্ত্র উপদেশ নব, তাহলে ফল কিছু হব না, বিফল হয়েযিব। তেমন সৎসম্প্রদায়ের গুরু গ্রহণ, তো কলিযুগের সৎসম্প্রদায় পদ্মপুরাণের সেই কুহাইছে, অত কম হয়েছে চতুয়ার সম্প্রদায়ের শ্রীব্রহ্ম রুদ্র সনকা বৈষ্ণব আখিদি পাবনা চতুয়ারস্তে কল ভব্যা উৎকলে পুরুষোত্তম, এই কথা আছে। কলিযুগের চারটি হচ্ছে সৎসম্প্রদায় শ্রীব্রহ্ম রুদ্র সনকা শ্রী সম্প্রদায়, কলিযুগের আচার্য হচ্ছে রামানুজ আচার্য, শ্রী সম্প্রদায়ের আচার্য ব্রহ্ম সম্প্রদায়ের আচার্য মাধবাচার্য, আমার ব্রহ্ম সম্প্রদায় মহাপ্রভু সেই সম্প্রদায় গ্রহণ করলে, তেমন ব্রহ্ম গৌড়ী গৌড়ীয় শব্দ লাগে। তারপরে রুদ্র সম্প্রদায় শিবজীঙ্ক ঠার আরম্ভ করেছিল, আচার্য হচ্ছেন বিষ্ণু স্বামী রুদ্র সম্প্রদায়ের আচার্য, সেঠ পরম্পরা আসুচি বিষ্ণু স্বামী হলে পরম্পরার করেছিল মুখ্য আচার্য, সনক সম্প্রদায় কুমার সম্প্রদায় করেছিল আচার্য, নিম্বার্ক আচার্য নিম্বাদিত্য, এই চারোটি সম্প্রদায় করেছিল, অন্য অসৎ সম্প্রদায় পুনশ্চ চতুরস্তে কলভব্যা উৎকলে পুরুষোত্তম, ইয়ে হচ্ছে অতি গুরুত্বপূর্ণ কথা। এ চারি সম্প্রদায় দেশের আচার্য আসছেন চারি জন, তাঙ্কর যে ফিলোসফি বা দর্শন অছি সেথিরে অল্প অল্প তফাৎ অছি, দ্বৈত দ্বৈত নইকে, সেপাই তার সমন্বয় হব, সমন্বয় ধারাটা চতুরস্তে কলভব্যা উৎকল খণ্ডর পুরুষোত্তম ক্ষেত্রর বাহির, তাহা সমগ্র পৃথিবীতে পরিব্যাপ্ত হব। ই পাঁচ হাজার বর্ষ তলে কুহযাই ভবিষ্যৎবাণী দিয়াছে, পদ্মপ্রাণী দাস উল্লেখ করছেন, তাহা শ্রীমন মহাপ্রভুঙ্কর সন্ন্যাস ক্ষেত্রে রহলে সেটি সে প্রকাশ করছেন অচিন্ত্য ভেদাভেদ তত্ত্ব, যাকি এই চারি সম্প্রদায়ের আচার্য যে দর্শন অছি তার সমন্বয় ধারাটা, তাহা বর্তমান সমগ্র পৃথিবীতে প্রচারিত হচ্ছে। এই সমন্বয় ধারা অর্থাৎ মহাপ্রভুঙ্কর ধারা, গৌড়ীয় ধারা, বিশুদ্ধ গৌড়ীয় ধারা, এ হচ্ছে প্রামাণিক, এটি গুরু গ্রহণ কর্তব্য, এইসব প্রমাণ আমার অছি। তেণু এ সম্প্রদায় সম্বন্ধে কোয়া হচ্ছে আমার ভারতভূমি অনাদিকাল ধর্মক্ষেত্র রূপে পরিচিত, ভারতবর্ষের কেতে কেতে মহানুভব মহাপুরুষ আবির্ভূত হয়ে ধর্মনীতি দৈনন্দিন জীবনে আচরণ করে প্রচার করে যাই, ভারত সর্বদা ধর্মনীতি উপরে প্রতিষ্ঠিত, ভারতের দেশ সমূহ ভারত বাহারে যে ভারতের দেশ সমূহ ভারত ধর্ম শিক্ষাকে অনুসরণ করে দেশ পরিচালন করে আজ মধ্য সমগ্র জগৎ ভারত রাখছে। মহাপ্রভু কেছেন ভারত ভূমিতে মনুষ্য জন্ম হইলা যার জন্ম সার্থ করি কর পরোপকার, এটা কাহি কিন ভারত ভূমি যেমন সহিছি সে বড় সুপ্রতিবন্ধ, মনুষ্য জন্ম দুর্লভ কিন্তু ভারত ভূমিতে মনুষ্য জন্ম হওয়া বড় সুপ্রতিবন্ধ, যে যে তারপরে গুরু দায়িত্ব মহাপ্রভু দেলে তুমি আগ জন্ম সার্থ করো, এই তত্ত্ব জ্ঞানটা কল আত্মতত্ত্ব জ্ঞান বহু তত্ত্ব জ্ঞান পরমার্থ লাভ ভক্তি তত্ত্ব জীবনে আচরণ কর এবং তাকে প্রচার কর সমগ্র পৃথিবীতে, তা হচ্ছে কর ভারতীয় করিব। ভারতীয় উপরে দায়িত্ব ন্যস্ত করেছেন শ্রীমন মহাপ্রভু, তেমন গুরু ভারতরু হারিবে মহাপ্রভুঙ্ক ধারারে, তাদের প্রমাণ অনুসৃত রয়েছে। হ্যাঁ, ভারত ভূমিতে মনুষ্য জন্ম হইলা যার জন্ম সার্থ করি কর প্রভুকার, অর্থাৎ মহাপ্রভুঙ্ক পরম্পরারে যে আসবে উপযুক্ত ব্যক্তি তত্ত্বজ্ঞ সেই গুরু হবে, নচেত গুরু যে কৃষ্ণ তত্ত্বে তা সেই গুরু হয়, সল সংজ্ঞা মহাপ্রভু দিয়েছেন। সেই ভারত ধর্মগ্রন্থ বেদ বেদান্ত পুরাণ আদি যে ধর্ম শিক্ষা দিয়েছেন, তাছাড়া মানবর মন ধর্ম বহু কল্পিত ধর্ম ভারতের প্রচার হচ্ছে, সেই সর্বধর্ম মা আমি কৌশ সবই সর্ব সার বলি মহাপ্রভু শ্রীকৃষ্ণ ভগবান শেষ কথা। ধর্মশাস্ত্র কথিত না আদি সিদ্ধ আত্মধর্মকে ସନାତନ ବୈଷ୍ଣବ ଧର୍ମ କୁହାଯାଏ। ସେହି ପରମହଂସ ବୈଷ୍ଣବ ଧର୍ମ ଆବମାନ କାଳରୁ ଜୀବ କଲ୍ୟାଣ ନିମିତ୍ତ ବହୁ ସାଧୁ ପୁରୁଷଙ୍କ ଦ୍ୱାରା ଶ୍ରୌତ ପରମ୍ପରା କ୍ରମେ ପ୍ରଚାରିତ ହୋଇ ଆସୁଛି। ସାଧୁ ଗଣ କଣିହତ ଜୀବମାନଙ୍କୁ ସେହି ଧର୍ମ ବୋଧଗମ୍ୟ କରାଇବା ନିମିତ୍ତ ସମ୍ପ୍ରଦାୟ ପ୍ରବର୍ତ୍ତନ କରିଛନ୍ତି। ମାନବ ସମ୍ପ୍ରଦାୟ ବିଚାର ପଥରେ ପ୍ରବିଷ୍ଟ ହେଲେ ତର୍କ ପଥରୁ ଦୂରେଇ ଯାଇ ଧର୍ମାଚରଣ ଧର୍ମାବଲୋଚନ କ୍ରମେ ବୈରାଗ୍ୟ ପଥରେ ନିର୍ବିଘ୍ନରେ ଅଗ୍ରସର ହୋଇପାରିବ। ସୁନାମ ସମ୍ପ୍ରଦାୟ ପ୍ରଣାଳୀ ମାନବ ପକ୍ଷରେ ଅତ୍ୟନ୍ତ ହିତକର। ଶାସ୍ତ୍ର ସମ୍ମତ ଚତୁସମ୍ପ୍ରଦାୟ ମଧ୍ୟରେ ପ୍ରବିଷ୍ଟ କୌଣସି କୌଣସି ବ୍ୟକ୍ତି ସ୍ୱାର୍ଥବଶତଃ କଦାଚାର ମଧ୍ୟରେ ପ୍ରବୃତ୍ତ ହୋଇଥାନ୍ତି, କିନ୍ତୁ ତାହା ଦେଖି ସମ୍ପ୍ରଦାୟ ପ୍ରଣାଳୀକୁ ନିନ୍ଦା କରିବା କୌଣସି ବୁଦ୍ଧିମାନ ବ୍ୟକ୍ତି ପକ୍ଷରେ ଉଚିତ ନୁହେଁ। ଏହି ସମ୍ପ୍ରଦାୟ ବହୁ ଗବେଷଣା ଭିତ୍ତି ଉପରେ ପ୍ରତିଷ୍ଠିତ। ଭୂତ ଭବିଷ୍ୟ ବର୍ତ୍ତମାନ କାଳତ୍ରୟ ଯାହାକୁ ବାଧା ଦେଇପାରନ୍ତି ନାହିଁ ତାହା ହେଉଛି ସତ୍, ପରମ ସତ୍ୟ ବା ସନାତନ। ତାହାଙ୍କୁ ମହାପୁରୁଷମାନେ ଧ୍ୟାନ କରନ୍ତି ସତ୍ୟଂ ପରମ ଧୀମହି, ଗାୟତ୍ରୀ ମନ୍ତ୍ରରେ ଅଛି। ସତ୍ୟ ହିଁ ପରମେଶ୍ୱରଙ୍କର ସ୍ୱରୂପ ଲକ୍ଷଣ, ପରମ ସତ୍ୟ ସୁପ୍ରିମ୍ ଟ୍ରୁଥ୍ ବା ଆବସଲ୍ୟୁଟ୍ ଟ୍ରୁଥ୍ ଅଦ୍ୱୈତ ସତ୍ୟ ବୋଲି କୁହାଯାଉଛି। ସତ୍ୟ ପ୍ରତିଷ୍ଠିତ କୃଷ୍ଣ ସତ୍ୟଂ ମାତ୍ର ପ୍ରତିଷ୍ଠିତ, ଶ୍ରୀକୃଷ୍ଣ ସତ୍ୟର ପ୍ରତିଷ୍ଠାତା, ଶ୍ରୀକୃଷ୍ଣଙ୍କ ଠାରେ ହିଁ ସତ୍ୟ ପ୍ରତିଷ୍ଠିତ। ଏହି ସତ୍ୟ ଧର୍ମ କାହାରି କଳ୍ପିତ ବା ସ୍ପୃଷ୍ଟ ସୃଷ୍ଟ ନୁହେଁ। ଧର୍ମ୍ୟନ୍ତ ସାକ୍ଷା ଭଗବତ ପ୍ରଣୀତ ନ ମୈ ବିଦୁଷୟ ନାପି ଦେବା ନ ସିଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା କୂତନ ବିଦ୍ୟା ଚାଳନାଳୟ, ଏ ଶ୍ରୀମଦ ଭାରତ ଷଷ୍ଠ ସ୍କନ୍ଦରେ କୁହାଇଛି। ଏହା ବାସ୍ତବ ଭାଗବତ ଧର୍ମ, ଇଏ ହେଉଛି ଭଗବତ ପ୍ରଣୀ ପ୍ରଶ୍ନ ସାକ୍ଷାତ ଭଗବତ ପ୍ରଣୀତ। ଏହା କୌଣସି ଦେବତା ଋଷି ମୁନି ବିଦ୍ୟାଧର ମନୁଷ୍ୟ କିମ୍ବା ଅସୁର ଦ୍ୱାରା ସୃଷ୍ଟ ନୁହେଁ। ଏହି ସତ୍ୟ ଧର୍ମ ଅତିଶ ନିର୍ମଳ ଗୁହ୍ୟ ଦୁର୍ବୋଧ୍ୟ ହେଲେ ତାହା ଜୀବର ମଙ୍ଗଳ ନିମିତ୍ତ ଶ୍ରୌତ ପାରମ୍ପର୍ଯ୍ୟ କ୍ରମେ ପ୍ରକାଶିତ ହୋଇଆସୁଛି। ସେହି ସଦପନ୍ଥାକୁ କହନ୍ତି ସମ୍ପ୍ରଦାୟ। ଗୁରୁ ପରମ୍ପରାଗତ ସଦୁପଦେଶ ଶିଷ୍ଟ ପରମ୍ପରା ଅବତୀର୍ଣ୍ଣ ଉପଦେଶ ଏହି ସମ୍ପ୍ରଦାୟ। ଭାରତ ସମ୍ପ୍ରଦାୟର ଗୁରୁ ପରମ୍ପରା କ୍ରମେ ବେଦ ସଂହିତା ବିଶୁଦ୍ଧା ବାଣୀ ହିଁ ବାସ୍ତବ ସତ୍ୟ ଭାରତ ଧର୍ମ ସଂରକ୍ଷଣ କରେ। ଏହି ବାଣୀକୁ ଶ୍ରୁତ ପରମ୍ପରାରେ ଯେଉଁ ଆଚାର୍ଯ୍ୟମାନେ ଆସୁଛନ୍ତି ସେମାନେ ପ୍ରଚାର କରନ୍ତି, ଏହାକୁ ଆମ୍ନାୟ ଧାରା ବୋଲି କୁହନ୍ତି। ଆମ୍ନାୟ ପ୍ରାହ ତତ୍ତ୍ୱ ହରିମୀୟ ପରମ ସର୍ବସିଂହ ଶତାବ୍ଦୀ ଦଶମ ଶିକ୍ଷାରେ ଏ କଥା କୁହାଯାଇଛି। ଏହି ବାସ୍ତବ ସତ୍ୟ ଧର୍ମ ସୃଷ୍ଟି ପ୍ରାରମ୍ଭରୁ ବ୍ରହ୍ମାଙ୍କ ଦ୍ୱାରା ଗୁରୁ ପରମ୍ପରା କ୍ରମେ ଜଗତରେ ପ୍ରକାଶିତ। ଭଗବାନ କହିଛନ୍ତି ମୟା ଦୌ ବ୍ରହ୍ମଣି ପ୍ରୋକ୍ତା ଯସ୍ୟଂ ଧର୍ମୋପମଦାତ୍ମକ, ଏ ଶ୍ରୀମଦ ଭଗବତ ଶ୍ରୀମଦ ଭାରତ ଉଦ୍ଧବ ଗୀତାରେ କଥା କୁହାଯାଇଛି। ଭଗବାନ ଏହି ବ୍ରହ୍ମ ବିଦ୍ୟା ନାମ ନିବାସ୍ତ ସତ୍ୟ ବ୍ରହ୍ମାଙ୍କ ପ୍ରତି ଦାନ କରିଥିଲେ। ଏହି ବିଶ୍ୱ ଯେଉଁ ସମୟରେ ପ୍ରଳୟ ପ୍ରୟୋଧୀ ଜଳ ମଧ୍ୟରେ ନିମଗ୍ନ ହୋଇଥିଲା ସେହି ସମୟରେ ଅଦ୍ୟଜ୍ଞାନ ତତ୍ତ୍ୱ ଭଗବାନ ସ୍ୱରୂପ ଶକ୍ତି ଅନନ୍ତ ଶଯ୍ୟାରେ ଶୟନ କରି ସେ ଜଗତ ସୃଷ୍ଟି କରିବା ଇଚ୍ଛା କରି ସୁଖ କାଳ ଶକ୍ତିକୁ ନିଯୁକ୍ତ କଲେ। କାଳାନୁସାରେ ରଜଗଣ ଦ୍ୱାରା କ୍ଷୁତ ହୋଇ ଜୀବମାନଙ୍କର ଅଦୃଷ୍ଟ ପ୍ରକାଶକ ସୂକ୍ଷ୍ମ ପଦାର୍ଥ ବିଶେଷ ପଦ୍ମ କୋଷାକାରରେ ଉଦ୍ଭବ ହେଲା। ସଂଶକ୍ତିକ ଗର୍ଭୋଦକ ସାଇ ବିଷ୍ଣୁ ସମଗ୍ର ଜୀବର ଅନ୍ତର୍ଜ୍ୟାମୀ ରୂପେ ସେହି ପଦ୍ମରେ ପ୍ରବିଷ୍ଟ ହେଲେ। ବିଷ୍ଣୁ ଅଧିଷ୍ଠିତ ସେହି ପଦ୍ମରୁ ସ୍ୱୟଂ ବେଦମୟ ବ୍ରହ୍ମା ଉତ୍ପନ୍ନ ହେଲେ। ଆଦିଦେବ ବ୍ରହ୍ମା ନିଜ ଅଧିଷ୍ଠାନଭୂତ ପଦ୍ମାସନରେ ଉପବିଷ୍ଟ ହୋଇ ସର୍ବତ୍ର ଶୂନ୍ୟ ଦର୍ଶନ କରି ବିଚାର କଲେ ଜଳ ମଧ୍ୟରେ ପଦ୍ମ କେଉଁଠୁ ଆସିଲା, କେଉଁଠୁ ଉତ୍ପନ୍ନ ହେଲା, ମୂଳଟା କେଉଁଠି, ଏହାର ମୂଳର ଅବଶ୍ୟ କୌଣସି ପଦାର୍ଥ ଅଛି। ଏହା ସ୍ଥିର କରି ପଦ୍ମ ନାଳର ଛିଦ୍ର ମଧ୍ୟରେ ସେ ବ୍ରହ୍ମା ପ୍ରବେଶ କଲେ। ନାରାୟଣଙ୍କର ଉଦର ମଧ୍ୟରେ ପ୍ରବେଶ କରି ଅନ୍ୱେଷଣ ଦ୍ୱାରା କିଛି ଜାଣିପାରିଲେ ନା। ତତ୍ପରେ ଅନ୍ୱେଷଣ ନିବୃତ୍ତ ହୋଇ ସୁ ଆସନରେ ଅଧିଷ୍ଠିତ ହେଲେ। ସେ ସମୟରେ ତପ ଶବ୍ଦ ଉଚ୍ଚାରଣ ତପସ୍ୟା କରୁଥିଲେ, ତେଣୁ ବ୍ରହ୍ମା ଜାଣିପାରିଲେ ଯେ ତପସ୍ୟା କରିବା ପାଇଁ ଆଦେଶ ହେଉଛି। ସେଥିପାଇଁ ସେ ବହୁ ବର୍ଷ ଧରିକିରି ତପସ୍ୟା, ସେଥିରେ ବ୍ରହ୍ମାଙ୍କର ତପସ୍ୟା ସନ୍ତୋଷ ହୋଇଛି। ହରି ତାହାଙ୍କୁ ନିଜ ଲୋକ ବୈକୁଣ୍ଠ ସଜିରା ଆନନ୍ଦ ଘନ ନିଜ ସ୍ୱରୂପ ଦର୍ଶନ କରାଇ ସ୍ୱଭଜନ କଥା ଉପଦେଶ ଦେଇଥିଲେ। ଜ୍ଞାନଂ ପରମ ଗୁହ୍ୟଂ ମେ ତଦ ବିଜ୍ଞାନ ସମନ୍ୱିତ ସରସ୍ୟ ଗ୍ରହଣ ଗଦିତ ମୟା ଯବାନ ଅହଂ ଯଥାଭାବ ତଦ୍ରୂପ ଗୁଣ କର୍ମକ తథైవ తత్వ విజ్ఞానం అస్తుతే మదనుగ్రహా హే బ్రహ్మ ఏంటి తెలుసుకున్న భాగవతరి వచ్చి అన్నమాట. భగవాన్ బ్రహ్మాంకి వచ్చింది, హే బ్రహ్మ భగవత్ స్వరూప జే మోర ప్రేమ భక్తి తా రహస్య ఉపలబ్ధి కరి గోపనీయ విషయ ମୁଁ ତାହା କହୁଛି, ତୁମେ ତାହା ଶ୍ରବଣ କର। ମୋ ଜ୍ଞାନ ଅତ୍ର ଗୋପନୀୟ ହେଲେ ଜ୍ଞାନ ବିଜ୍ଞାନ ରହସ୍ୟ ତଦନ୍ତ ଚାରି ପ୍ରକାର ଭେଦଯୁକ୍ତ ଜୀବ ନିଜ ବୁଦ୍ଧି ଦ୍ୱାରା ଏହା ବୁଝି ପାରିବ ନା, ତାର ଶ୍ରବଣ ବି ଦରକାର। ମୋର ଅନୁଗ୍ରହ ହେଲେ ତା ମଦ ଅନୁଗ୍ରହ, ମୋର ଅନୁଗ୍ରହ ହେଲେ ତା ଉପଲବ୍ଧିର ବିଷୟ ହେବ। ମୋର ଜ୍ଞାନ ମୋର ସ୍ୱରୂପ ବିଜ୍ଞାନ ମୋର ଶକ୍ତି ସମ୍ବନ୍ଧ ଜୀବ ମୋର ରହସ୍ୟ ଏବଂ ପ୍ରଧାନ ମୋର ଜ୍ଞାନାଙ୍ଗ ଏହି ଚାରିଗୋଟି ନିତ୍ୟ ରହସ୍ୟ ଭେଦ ଅଚିନ୍ତ ଶକ୍ତିର ପରିଣାମ। ମୋ ଅନୁଗ୍ରହ ତୁମେ ମୋର ସ୍ୱରୂପ ରୂପ ଗୁଣ ଲୀଳା ଏହି ତତ୍ତ୍ୱ ବିଜ୍ଞାନ ଲାଭ କର। ସେଥିପାଇଁ ଉପଦେଶ ପ୍ରଦାନ କରେ ତଥା ପରମ୍ପରା ଆରମ୍ଭ ହେଲା। ଶ୍ରୀହରି ଭଗବାନ କୃଷ୍ଣ ପ୍ରଥମେ ବ୍ରହ୍ମାଙ୍କୁ କହୁଛନ୍ତି ଏହିପରି ଭାବରେ ଏହି ସାତ ତତ୍ତ୍ୱ ଜ୍ଞାନ ବ୍ରହ୍ମା ସ୍ୱୟଂ ଭଗବାନଙ୍କର ଲାଭ କଲେ। ତାପରେ ସେ ତାଙ୍କର ବିଭିନ୍ନ ଜନ୍ମରେ ଏହି ଜ୍ଞାନକୁ ପୁନଃ ପୁନଃ ପ୍ରକାଶ କରିଛନ୍ତି, ତାଙ୍କର ଶିଷ୍ୟମାନଙ୍କୁ ସେ ପ୍ରଦାନ କରିଛନ୍ତି। ଏହିପରି ଗୁରୁ ପରମ୍ପରା ବା ସମ୍ପ୍ରଦାୟର ଆରମ୍ଭ ହେଉଛି। ବ୍ରହ୍ମାଣ ସାତ ତତ୍ତ୍ୱ ପ୍ରକାଶ କରିଥିଲେ, ତା କ୍ରମଶଃ କାଳ ପ୍ରଭାବରେ ନାନା ଭାବରେ ବିପନ୍ନ ହୋଇଛି। ତାଙ୍କର କଥିତ ବାସ୍ତବ ସତ୍ୟ ଶ୍ରୁତି ପରମ୍ପରା ଋଷି ସମାଜରେ ପ୍ରକାଶିତ ହେଲେ ଗୁଣତ୍ର ଆକରଣ ସତବାଣୀ ନାନା ପ୍ରକାର ରୂପାନ୍ତରିତ ହୋଇଯାଇଛି। କଳ୍ପିତ ବିକୃତ ଧାରଣାକୁ ଆଶ୍ରୟ କରି ବହୁ ଜୀବ ବିପଦଗାମୀ ହୋଇଛନ୍ତି, କିନ୍ତୁ ଶାସ୍ତ୍ର କହନ୍ତି ସମ୍ପ୍ରଦାୟ ପରମ୍ପରାରେ ଆଗତ ଶବ୍ଦ ବା ମନ୍ତ୍ର ବ୍ରହ୍ମ ହିଁ ଜୀବ ପ୍ରତି ମୁକ୍ତିଦାୟକ। ସେଥିପାଇଁ ପଦ୍ମପୁରାଣ କହେ ଶ୍ରୀ ବ୍ରହ୍ମ ରୁଦ୍ରଶଙ୍କା ବୈଷ୍ଣବା କ୍ଷିତି ପାବନା ଚତ୍ୱାରସ୍ତେ କଳବ୍ୟା ଉତ୍କଳେ ସତମା। ଏଥିପାଇଁ ଏ କଳିଯୁଗରେ ସତ୍ ସମ୍ପ୍ରଦାୟର ନିର୍ଣ୍ଣୟ ଏତଦ୍ ଦ୍ୱାରା କରାଯାଉଛି ଏବଂ ତାର ସମନ୍ୱୟ ପ୍ରଚାରିତ ଧର୍ମ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରଚାର ହେଇକି ସମଗ୍ର ପୃଥିବୀରେ ବ୍ୟାପକ ତା କଥା ମୁଁ ପୂର୍ବରୁ କହିବି। କଳିର ଅର୍ଥ ବିବାଦ ବା ତର୍କ, କଳିରେ ତର୍କ ପନ୍ଥା ହିଁ ପ୍ରବଳ, ତେଣୁ ସ୍ୱରୂପ ପନ୍ଥା ଅନାଦର ଦେଖାଯାଏ। ପ୍ରାକୃତ ଧର୍ମାବଲମ୍ବୀ ପ୍ରକୃତି ଲୟବାଦୀ ଅଚିନ୍ମାତ୍ରବାଦୀ ବୌଦ୍ଧ ପ୍ରଚ୍ଛନ୍ନ ସମନ୍ୱୟବାଦୀ ଚିନ୍ମାତ୍ରବାଦୀ ମାୟାବାଦୀ ଗଣ ନିଜକୁ ସ୍ରୋତପନ୍ଥୀ ରୂପେ ଦାବି କଲେ ସେମାନେ ସ୍ରୋତପନ୍ଥୀ ନୁହନ୍ତି, ସେମାନେ ମନଧର୍ମୀ ଅସ୍ରୋତପନ୍ଥୀ। ସେଥିପାଇଁ ସମ୍ପ୍ରଦାୟ ଶୁଦ୍ଧ ସମ୍ପ୍ରଦାୟ ନିର୍ଣ୍ଣୟ ଦିଆଯାଉଛି, ତେଣୁ ସେମାନେ ସତ୍ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ନୁହନ୍ତି। ସେମାନେ ସାଧାରଣ ଲୋକଙ୍କୁ ଧର୍ମ କଥା କହି ଧର୍ମ ନାଁରେ ଗୋଲକ ଧନ୍ଦାରେ ପକାନ୍ତି, ତାକୁ କହୁଛନ୍ତି। ତେଣୁ ବିବେକୀ ଲୋକ ବା ବୁଦ୍ଧିମାନ ଲୋକ ସତ୍ସମ୍ପ୍ରଦାୟର ଅନୁକୂଳ ଗ୍ରହଣ କରିବ, ତାଙ୍କ କଥା ଶୁଣିବ, ଯାହାକି ସିଧାସଳଖ ଭଗବାନଙ୍କର କଥା। ଏଥିପାଇଁ ଏ ଶ୍ଳୋକରେ ଯଥା ଶ୍ରୋତନ ମୁଁ ଯାହା ଶୁଣିଛି ଶ୍ରୌତ ପରମ୍ପରାର କଥା ମଧ୍ୟ ଏଥିରେ ଅନୁସୂଚିତ ଅଛି। ସେଥିପାଇଁ ମାୟାମୁଗ୍ଧ ଜୀବେରେ ନାହିଁ କୃଷ୍ଣ ସ୍ମୃତି ଜ୍ଞାନ, ଜୀବେରେ କୃପାଏ କହିଲେ କୃଷ୍ଣ ବେଦ ପୁରାଣ। ମାୟାମୁଗ୍ଧ ଜୀବ କୃଷ୍ଣ ସ୍ମୃତି ଜ୍ଞାନ ନାହିଁ, ତେଣୁ ଶ୍ରୁତଂ ସର୍ବଭୂତାନାଂ ସମସ୍ତ ଜୀବଜଗତର ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ ସେ କୃଷ୍ଣ, ଏମାନଙ୍କ ପ୍ରତି କରୁଣା କରିଛନ୍ତି ସେ ବେଦ ପୁରାଣ ମାନ କରିଛନ୍ତି। ବେଦ ଭଗବାନଙ୍କଠାରୁ ଆସୁଛି, ବ୍ୟାସ ଅବତାରରେ କଳିଯୁଗରେ ଗ୍ରନ୍ଥାକାରରେ ତା ସେ ପ୍ରଣୟନ କରିଛନ୍ତି। ଶେଷ ଅବତାର ହେଉଛି ଶ୍ରୀମଦ ଭାଗବତ, ଯାହାକି ସର୍ବବେଦାନ୍ତ ସାର ଇ କଥା ଅଛି ଆମ। କିନ୍ତୁ ଶାସ୍ତ୍ରରେ ବା ବୈଦିକ ଶାସ୍ତ୍ରରେ ଯାହା କୁହାଯାଇଛି ତା ତତ୍ତ୍ୱରେ ବୁଝିବାକୁ ପଡ଼େ, ଆପାତ ବିଚାର ଗ୍ରହଣ କରାଯାଏ, ଖଣ୍ଡନ କରାଯାଏ, ତେଜ୍ୟ ଗ୍ରହଣ କରାଯିବ ନା, ତତ୍ତ୍ୱ ବିଚାରଟା ନିଆଯାଏ। ତେଣୁ ତତ୍ତ୍ୱାଚାର୍ଯ୍ୟ ଯେ ଉପଦେଖନ୍ତି ସେ ଜ୍ଞାନ ଜ୍ଞାନୀ ନ ତତ୍ତ୍ୱଦର୍ଶୀ ନ ଶ୍ରୀମଦ ଭଗବତ ଗୀତାରେ କୁହାଯାଇଛି। ତତ୍ତ୍ୱଦର୍ଶୀ ଯେ ଆଚାର୍ଯ୍ୟବାନ ପୁରୁଷ ବେଦ ଉପନିଷଦରେ କୁହାଯାଇଛି। ଆଚାର୍ଯ୍ୟଙ୍କ ମୁଖରୁ ତତ୍ତ୍ୱ ଜ୍ଞାନ ଲାଭ କରିଛନ୍ତି ଶ୍ରୌତ ପାରମ୍ପର୍ଯ୍ୟ ଆସୁଥିବା ଆଚାର୍ଯ୍ୟ, ଗୁରୁ କୃପାରୁ ସେ ତତ୍ତ୍ୱ ଜ୍ଞାନ ଲାଭ କରିଛନ୍ତି। ଉପଯୁକ୍ତ ପ୍ରାମାଣିକ ଆଚାର୍ଯ୍ୟ ତତ୍ତ୍ୱାଚାର୍ଯ୍ୟ ତାଙ୍କ ପାଖକୁ ଯାଇ ସବିଜ୍ଞାନାର୍ଥ ତଦ୍ବିଜ୍ଞାନାର୍ଥ ସଦ୍ଗୁରୁ ଭାବି ଗଛେ ସମିତ ପାଣି କ୍ଷତ୍ରିୟ ବ୍ରହ୍ମନିଷ୍ଠ କ୍ଷତ୍ରିୟ ଶ୍ରୌତ ପାରମ୍ପର୍ଯ୍ୟରେ ଆସୁଛନ୍ତି, ତାଙ୍କ ପାଖକୁ ଅବଶ୍ୟ ଯିବା ପାଇଁ ପଡ଼ିବ। ତାଙ୍କର ପଦାରବିନ୍ଦରେ ଶିଶୁତେଇ ହେଉ ସାଧି ମାନତାମ ପ୍ରପନ୍ନ ସମ୍ପୂର୍ଣ୍ଣ ରୂପେ ପ୍ରପନ୍ନ ହେବା ପାଇଁ ପଡ଼ିବ, ତାଙ୍କର ଶାସନ ସ୍ୱୀକାର କରିକିରି ତାଙ୍କର ଶିଷ୍ୟ ହେବା ପାଇଁ ପଡ଼ିବ। ତଦ୍ବିଦୁପଣ ପାଦେନ ପରିପ୍ରଶ୍ନ ସେ ଭୟା ଉପଦେଖନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶୀନ ଏସବୁ କଥା ଗୁଡ଼ାକ ଅଛି ଶ୍ରୀମଦ୍ ଭଗବତ ଗୀତାରେ ଅଛି। ପରିପ୍ରଶ୍ନ ପ୍ରଣିପାଦ ପରିପ୍ରଶ୍ନ ସେବା ପ୍ରଣିପାତ ଗୁରୁ ପରମ୍ପରା, ଗୁରୁ ପରମ୍ପରାରେ ଆସିଥିବା ଗୁରୁ ଆଚାର୍ଯ୍ୟଙ୍କର ଶରଣାରବିନ୍ଦରେ ସମ୍ପୂର୍ଣ୍ଣ ରୂପେ ପ୍ରପନ୍ନ, ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରିବା ଏବଂ ତାଙ୍କ ସେବା କରି ସନ୍ତୁଷ୍ଟ କରିବ ଆଉ ତତ୍ତ୍ୱଗତ ପ୍ରଶ୍ନ କରିବ। ଶ୍ରୀ ଗୁରୁଦେବ ସନ୍ତୁଷ୍ଟ ହେଇ ତତ୍ତ୍ୱୋପଦେଶ ଦେବେ, ଗୁରୁ କୃପାରୁ ଏ ତତ୍ତ୍ୱଜ୍ଞାନ ଲାଭ ହେବ, ନଚେତ ଲାଭ ହିଁ ପାରିବ ନା। ଏସବୁ ଧାରା ଦିଆହେଇଛି, ଏସବୁ କଥା କୁହାଯାଇଛି। ତେଣୁ ଏହି ଧାରାରେ ସସମ୍ପ୍ରଦାୟରେ ଗୁରୁ ଆଚାର୍ଯ୍ୟ ଗ୍ରହଣ କରି ତାଙ୍କଠାରୁ ପ୍ରଣିପାତ ପରି ପ୍ରଶ୍ନ ସେବା ଜରିଆରେ ଏ ତତ୍ତ୍ୱଜ୍ଞାନଟା ଲାଭ କରିବା ପାଇଁ ହୁଏ। ହେଲେ ମାନବ ଜୀବନ ଜୀବ ସତ ଜିଜ୍ଞାସନାଥ କର୍ମ ବି ସେବଳ ଭାବରେ କୁହାଯାଇଛି। ମାନବ ଜନ୍ମ ମିଳିଲା ସଦୁର୍ଲୋଚନୀ ଏ ତତ୍ତ୍ୱ ଜିଜ୍ଞାସା କରିବା ପାଇଁ ତୁମକୁ ଗୋଟିଏ ସୁଯୋଗ ଦିଆଯାଉଛି, ତୁମର ଗୋଟେ ଧନ୍ଦା, ତୁମେ ତତ୍ତ୍ୱ ଜିଜ୍ଞାସା କର, ତତ୍ତ୍ୱସାରେ ଗୁରୁ ଗ୍ରହଣ ଅବଶ୍ୟ କର୍ତ୍ତବ୍ୟ, ଆଉ ତାଙ୍କଠାରୁ ତତ୍ତ୍ୱଜ୍ଞାନ ଅବଶ୍ୟ ଲାଭ କରିବା ଉଚିତ। ତା ନହେଲେ ତୁମର ମାନବ ଜୀବନ ସଫଳ ହେବ ନାହିଁ, ପରମାର୍ଥ ଜିନିଷଟି ଲାଭ ହୋଇପାରିବ ନାହିଁ, ଯେଉଁ ଉଦ୍ଦେଶ୍ୟ ଯେଉଁଥିପାଇଁ ଜୀବନ ଉଦ୍ଦିଷ୍ଟ ଏସବୁ କଥା ଦିଆଯାଇଛି। ସେଥିପାଇଁ ପରମ୍ପରା କଥାଟାକୁ ଆମକୁ ଜାଣିବାକୁ ପଡ଼ିବ, ଶୁଦ୍ଧ ପରମ୍ପରା କ'ଣ ଆସନ। ଶେଷ କଥା ହେଉଛି ଏ ଯେଉଁ ମହାପ୍ରଭୁଙ୍କର ପରମ୍ପରା ଚତୁରାସ୍ତେ କଳୁ ଭାବିବା ଉତ୍କଳେ ପୁରୁଷୋତ୍ତମ ଯାହା କୁହାହେଲା, ଏ ଯଦିଓ ଉତ୍କଳି ଯୁଗ ଏ ଚାରୋଟି ସମ୍ପ୍ରଦାୟ ଶ୍ରୀ ବ୍ରହ୍ମରୁଦ୍ର ସନକା ଏ ଚାରୋଟି ବୈଷ୍ଣବ ସମ୍ପ୍ରଦାୟ ଏ ସତ୍ସମ୍ପ୍ରଦାୟ ହେଲେ ଶ୍ରଦ୍ଧାଚାର ଯେ ସମନ୍ୱୟ ମହାପ୍ରଭୁ କରିଛନ୍ତି, ଶ୍ରୀମନ୍ ମହାପ୍ରଭୁଙ୍କ ଠାରୁ ଯେଉଁ ଶୁଦ୍ଧ ବୈଷ୍ଣବ ପରମ୍ପରା ଆସୁଛି, ଅବଶ୍ୟ କଳିର ପ୍ରଭାବ ଯୋଗୁଁ ମହାପ୍ରଭୁଙ୍କର ତିରୋଭାବ ପରେ ପ୍ରକଟ ପରେ ବୈଷ୍ଣବ ସମ୍ପ୍ରଦାୟ ଭିତରେ ତେରଟା ଅପସମ୍ପ୍ରଦାୟ ସୃଷ୍ଟି ହୋଇଯାଇଛି, ତାହା ମଧ୍ୟ ହୋଇଛି। ଯଦିଓ ଆମକୁ ଏ କଥା ଶେଷ କଥା କୁହାହେଉଛି ମହାପ୍ରଭୁଙ୍କ ଠାରୁ ଆସୁଥିବା ସମ୍ପ୍ରଦାୟ ବୈଷ୍ଣବ ସମ୍ପ୍ରଦାୟ ହେଉଛି ତାର ସମନ୍ୱୟ, ଆଉ ଇଏ ହେଉଛି ଶେଷ କଥାଟା, ଦି ଲାଟେଷ୍ଟ ଥିଙ୍ଗ। ହେଲା ସୁଦ୍ଧା ଏଥିରେ ଏ ବିପଦ ମଧ୍ୟ ଅଛି, କଳି ପ୍ରଭାବରେ କଳି ପ୍ରବେଶ କରିଯାଇଛି, କାରଣ କଳି ମହାପ୍ରଭୁ କଳିକୁ ନଷ୍ଟ କରିଦେଲେ, କଳିକି ଯେଉଁଠି ସ୍ଥାନ ଦେଇଥିଲେ ପରୀକ୍ଷିତ ମହାରାଜ ମହାପ୍ରଭୁ ସେ ଦ୍ୱାର ସବୁ ବନ୍ଦ କରିଦେଲେ, ସାଧନ ବିଧିରେ ଚାରିଟା ମନା କରିଦେଲେ, ମାଛ ମାଂସ ଅଣ୍ଡା ପିଆଜ ଶୁଣା ହେଉ ନାହିଁ, ବୈଦ ସ୍ତ୍ରୀ ସଙ୍ଗ ନାହିଁ, ମାଦକ୍ରବ୍ୟ ସେବନ ନାହିଁ, ଦ୍ୟୁତ କ୍ରୀଡ଼ା ନାହିଁ, ଏଠି ସ୍ଥାନ ଦେଇଥିଲେ ତ ଦ୍ୟୁତମ ପାଳନ ସ୍ତ୍ରୀ ସୁନା ଯାତ୍ରା ଧର୍ମ ଚତୁର୍ବିଧା, ତେଣୁ ସେ କୁକୁର ସବୁ ବନ୍ଦ କରିଦେଲେ ମହାପ୍ରଭୁ, ତା ମାନେ କଳିର ସ୍ଥାନ ନାହିଁ, ପାପର ପ୍ରଶ୍ନ ନାହିଁ, ଏଠି ଜମା ଫୋର୍ ପିଲାର୍ସ ଅଫ୍ ସିନ୍ଫୁଲ୍ ଆକ୍ଟିଭିଟି, କଳିର ଚାରୋଟି ସ୍ତମ୍ଭ, ଏ ପାପର ଚାରୋଟି ସ୍ତମ୍ଭ, ମହାପ୍ରଭୁଙ୍କର ଧାରାକୁ ଆସିଗଲେ ଉପଦେଶ ତ ଗ୍ରହଣ କରିବ, ପାପର ନାମଗନ୍ଧ ରହିବ ନା। ତା ମାନେ ଯେ ଶୁଦ୍ଧ ଭାବରେ ଆଉ କଡ଼ାକଡ଼ି ଭାବରେ ଇ ସାଧନ ବିଧି ପାଳନ କରିବେ, ଉପଯୁକ୍ତ ତତ୍ତ୍ୱବିତ୍ ନାମ ତତ୍ତ୍ୱବିତ୍ ମହାପ୍ରଭୁଙ୍କ ଗୌଡ଼ ସମ୍ପ୍ରଦାୟ ଆସିଥିବା ଶୁଦ୍ଧ ସମ୍ପ୍ରଦାୟ ଆସିଥିବା ଆଚାର୍ଯ୍ୟଙ୍କ ଠାରୁ ତତ୍ତ୍ୱୋପଦେଶ ନେବେ, ତାହେଲେ ସେ ଆଉ କଳି ପ୍ରଭାବରେ ପ୍ରଭାବିତ ହେବେ ନାହିଁ, କଳିର ସ୍ଥାନ ନାହିଁ, ସେ ସତ୍ୟ ଯୁଗରେ ରହିଯିବେ, ଏ ତାତ୍ପର୍ଯ୍ୟ ଅଛି। ସେଥିପାଇଁ ଆମର କଳି ବଳ ପଡ଼ିଗଲା ହୋଟଟାରେ, ସେ ଦେଖିଲା ଯେ ଏ ମହାପ୍ରଭୁ ମୋତେ ନଷ୍ଟ କରିଦେଲେ, ମାରି ପକେଇଲେ, ମୁଁ ଯଦି ବୈଷ୍ଣବ ନ ହେବି ତାହେଲେ ମୁଁ ରହିପାରିବି ନା। କଳି ବୈଷ୍ଣବ ବେଶ ସାଜିଲା, ଯାହା କହନ୍ତି ମାଥା ନେଡ଼ା କୌପୁନି ପରା ତିଲକ ମାଖା ମାଧମେ ଶିଖା, ଗଲାମେ ମାଲା ହାତ ମେ ଝୁଲା, ଏ ତ କଳିର ଚେଲା, କଳିର ଚେଲା ଗୁଡ଼ିଏ ସାଜିଗଲେ, ସେ ବାହାରକୁ କେବଳ ବେଶ ସାଜିଲେ କିନ୍ତୁ ସାଧନ ବିଧି ପାଳନ କରୁନାହାନ୍ତି। ଓହୋ, ଆମେ ପାନ ଖାଇବା ଚା ଖାଇବା ସବୁ କରିବା, ଆଉ ସହଜ ଭୋଜନ କରିଛି ନେଇ ପରେ ସଙ୍ଗେଲେ ପରେର ବାଲା, ପରେର ବାଲାକୁ ସଙ୍ଗେ ଧରିକି ସହଜ ଭୋଜନ କରୁଛି ବସିକିରି, ଅଭିନ ସ୍ତ୍ରୀ ସଙ୍ଗ ବି ଚାଲିଛି, ସବୁ କଥା ହେଇଚାଲିଛି, ବୈଷ୍ଣବ ହେଇଛନ୍ତି ବାବା, ଏସବୁ କଥା ଅଛି, ଏସବୁ କଳିର ପ୍ରଭାବ ଇଏ ବୈଷ୍ଣବ ସମ୍ପ୍ରଦାୟ ଭିତରେ ପଶିଯାଇଛି। ତେରଟି ଅପସମ୍ପ୍ରଦାୟ ଅଛନ୍ତି, ଆଉ ବାଉଲ ସହଜିଆ ସଖୀ ବେଖି ଗୌରାଙ୍ଗନା କରି କର୍ତ୍ତା ବାଧା ଚୂଡ଼ାଧାରୀ ଅତି ବଡ଼ି ଜାତି ଗୋସାଇ ସ୍ମାର୍ତ ନେଡ଼ାରେଡ଼ି ଧାରବେଶ ସାଇ, ଏ ତେରଟା ଅପସମ୍ପ୍ରଦାୟ ଅଛନ୍ତି ବୈଷ୍ଣବ ସମ୍ପ୍ରଦାୟ ଭିତରେ, ଇ ବିପଦ ଅଛି ଆ ଭିତରେ। ତେଣୁ ୟାକୁ ଭଲ ରକମ ଜାଣିକିରି ଶୁଦ୍ଧ ବୈଷ୍ଣବ ସମ୍ପ୍ରଦାୟ ଯିଏକି ଚାରିଟି ସାଧନ ବିଧି କଡ଼ାକଡ଼ି ପାଳନ କରୁଛନ୍ତି ଏବଂ ଉପଯୁକ୍ତ ବୈଷ୍ଣବ ଗୁରୁ ପାରାସ କରି ତାଙ୍କର ଆନୁଗତ୍ୟରେ ନାମ କରୁଛନ୍ତି। ଏଇ ପ୍ରକାର କଥା ଆମ ପାଖରେ ହେଉଛି, କାରଣ ଏମାନେ ସାଧନ ବିଧି ମାନନ୍ତି ନା ଆଚାର ସମ୍ପ୍ରଦାୟ, ଏମାନେ ସବୁ ବିଧି ଲଙ୍ଘନ କରିଛନ୍ତି, ଏମାନେ ଅପସମ୍ପ୍ରଦାୟ ହେଇଯାଇଛନ୍ତି, ଏମାନେ କଳିର ଚେଲା ହେଇଯାଇଛନ୍ତି, କଳି ମାନେ ପାପ ଧର୍ମ ଧୋଜି ହେଇଯାଇଛନ୍ତି, ଧର୍ମ ଧୁଜାଧାରୀ ହେଇଯାଇଛନ୍ତି। ଏମାନେ ବାହାର ଦେଖିବା ପାଇଁ ବୈଷ୍ଣବ ବା ଧାର୍ମିକ ସାଧୁ କରୁଛନ୍ତି, କିନ୍ତୁ ନା ଅସତ୍ କାର୍ଯ୍ୟରେ ଲିପ୍ତ ହୋଇକି ପାପ କରୁଛନ୍ତି ଏମାନେ। ସେଥିପାଇଁ ଇଏ କଥା ରହିଛି, ଯେମିତି ସଜ୍ୟାଦ ଅଛନ୍ତି, ସମସ୍ତେ ଅଛନ୍ତି, ସଜ୍ୟାଦ ଅଛନ୍ତି, ଯେଉଁମାନେ କି ଚାହା ପାନ ପିଡ଼ି ଖାଆନ୍ତି, ଏସବୁ ଅସତ୍ ସ୍ତ୍ରୀ ସଙ୍ଗ ମଧ୍ୟ କରନ୍ତି, ଏଠି ବୈଷ୍ଣବ ସାଧନ୍ତି, ମହାମନ୍ତ୍ର ଉଚ୍ଚ କରିକି ଗାନ କରିବେ ନା, ନା ଇଏ ଉଚ୍ଚ କରି ଗାନ କରାଯିବ ନା, ହଁ ମନ ମନ କହିବେ, ଆଉ ମନକୁ ନାମ ଗଢ଼ି ଦେଉଛନ୍ତି, ଭଜନିତା ଗୁରୁ ଶ୍ୟାମ ଇତ୍ୟାଦି କେତେ ନାମ ଗଢ଼ିଛନ୍ତି, ଆଉ ତଗ୍ଗନ କରୁଛନ୍ତି କରୁଛନ୍ତି, ଏଇସବୁ ଏଇ ଅବସମ୍ପ୍ରଦାୟ ସଜା ସମ୍ପ୍ରଦାୟ ତା ଭିତରେ ଯେଉଁ ରହିଛି, ଆମର ଅତିବଡ଼ି ସମ୍ପ୍ରଦାୟ ତା ଭିତରେ ଅଛି, ଅତିବଡ଼ି ଜଗନ୍ନାଥ ଦାସ ସେ ସମ୍ପ୍ରଦାୟର ଅଛନ୍ତି, ଏଇସବୁ ତେରଟି ଅପସମ୍ପ୍ରଦାୟ କଥା ଅଛି, ଏଇ କଥା ମଧ୍ୟ ବୈଷ୍ଣବ ସମ୍ପ୍ରଦାୟ ଭିତରେ ଅଛି, ଖୁସି ଯାଇଛି ଏଗୁଡ଼ାକ ସବୁ। ତେଣୁ ଯେଉଁମାନେ ସିରିୟସ୍, ଯେଉଁମାନେ ପ୍ରକୃତପକ୍ଷେ ଶୁଦ୍ଧ ଧାରା ସମ୍ପ୍ରଦାୟ ବୈଷ୍ଣବ ସମ୍ପ୍ରଦାୟ ତତ୍ତ୍ୱ ଜାଣିବାକୁ ଚାହାନ୍ତି, ଏବଂ ମହାପ୍ରଭୁଙ୍କର ଶୁଦ୍ଧ ସମ୍ପ୍ରଦାୟ ଗ୍ରହଣ କରିକି ମାନବ ଜୀବନ ସାର୍ଥକ କରିବାକୁ ଚାହାନ୍ତି, ପରମାତ୍ମ ଶୁଦ୍ଧ ଭକ୍ତି ଲାଭ କରିବାକୁ ଚାହାନ୍ତି, ମହାପ୍ରଭୁ ନାମ ଜରିଆରେ ଯେଉଁ ପ୍ରେମ ଦାନ କଲେ ସେ ପ୍ରେମ ପାଇବାକୁ ଇଚ୍ଛା କରନ୍ତି, ସେମାନେ ଏସବୁ କଥା ଭଲ ଜାଣି ରଖିବା ଉଚିତ। ତେଣୁ ଉପଯୁକ୍ତ ବୈଷ୍ଣବ ଗୁରୁ ରାଜ୍ୟଙ୍କ ପାଦାଶ୍ର କରି ତାହା ଲାଭ କରିପାରିବେ, ନଚେତ୍ ଅସୁବିଧାରେ ପଡ଼ିଯିବା ବହୁ ସମ୍ଭାବନା ଅଛି, ଆପରେ ମଧ୍ୟ ଅନେକ ନ ଜାଣିକରି ଅସୁବିଧାରେ କରୁଛନ୍ତି, କରୁଛନ୍ତି ମଧ୍ୟ, ଇଏ ବିପଦ ଆ ଭିତରେ ରହିଛି, ସେଥିପାଇଁ ଏସବୁ କଥା କୁହାଯାଉଛି। ବିଶେଷ କରି ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗ, ଅତି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମର ଯେ ସରଳ ଚିତ୍ତ, ସରଳତା ହିଁ ବୈଷ୍ଣବତା। ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜ ସରଳତା ହିଁ ବୈଷ୍ଣବତା, ସିମ୍ପ୍ଲିସିଟି ଇଜ୍ ବୈଷ୍ଣବିକ, ଯେ ସରଳ ଚିତ୍ତ ସେ ସ୍ୱାଭାବିକ ବୈଷ୍ଣବ ଶୁଦ୍ଧ ଭା ତା ଜାଗ୍ରତ ହେବ। ଅନେକ କହନ୍ତି ତୁମେ ସରଳ ହେଲେ ଲୋକେ ଠକିବେ ତୁମକୁ, ତେଣୁ ସରଳତା ଆଚରଣ ନୁହେଁ, ନା ସରଳଚିତ୍ତ ନହେଲେ ତୁମେ କଦାପି ଏଗୁଡ଼ାକ ବୈଷ୍ଣବ ହେଇପାରିବ ନାହିଁ, କୁଟ କାପଠ୍ୟ ଏଗୁଡ଼ାକ ଅନ୍ତରାୟ ଭକ୍ତି ପଥ। ତେଣୁ ଯିଏ ପ୍ରକୃତରେ ଶୁଦ୍ଧ ବୈଷ୍ଣବ ସେ ସରଳ, ଇଟ୍ ଭେରି ସିମ୍ପଲ, ଯେ ସରଳଚିତ୍ତ ତାକୁ ଭଗବାନ ସରଳଚିତ୍ତରେ କଥାଟା ଗ୍ରହଣ କରୁଛି, ଯେ ଦୃଢ଼ ବିଶ୍ୱାସ ତାର ଶ୍ରଦ୍ଧା ଦୃଢ଼ ବିଶ୍ୱାସ ସ୍ଥାପନ କରି ଗ୍ରହଣ କରୁଛି, ଆଉ ପୂର୍ଣ୍ଣ ଶରଣାଗତି ଯିଏ ଆଚରଣ କରିପାରିଛି ତାକୁ କେହି ଠକି ପାରିବେ ନା, କାରଣ ଭଗବାନ କୃଷ୍ଣ ତାର ରକ୍ଷାକର୍ତ୍ତା ହେଉଛି, ତୁମକୁ କାହିଁକି ଠକିବ, କୃଷ୍ଣଙ୍କୁ ତ କେହି ଠକି ପାରିବେ ନା, ଦ୍ୱିତ ଛଡ଼ ତାଙ୍କ ଅଶ୍ମୀ ସେଟା କହିଛନ୍ତି, ଦ୍ୱିତ କ୍ରୀଡ଼ା ଠକାମି ବିଦ୍ୟା, ସେଥିରେ ମଧ୍ୟ ପ୍ରଧାନ ପରମ ହେଉଛନ୍ତି କୃଷ୍ଣ, ସୁପ୍ରିମ୍ ଇନ୍ ଅଲ୍ ରେସ୍ପେକ୍ଟ, ଚିଡ଼ିଙ୍ଗ ବିଜନେସ୍ରେ ମଧ୍ୟ ସୁପ୍ରିମ୍ ଅଛନ୍ତି। ତେଣୁ ପୂର୍ଣ୍ଣ କୃଷ୍ଣିକ ଶୁଣତ ଆଚରଣ କରିବ, ପୂର୍ଣ୍ଣ ନାମିକ ଶୁଣତ ଆଚରଣ କରିବ, ସରଚିତ୍ତରେ ଗ୍ରହଣ କରିବ, ତାକୁ ଠକି ପାରିବେ ନା, କୃଷ୍ଣ ସୁରକ୍ଷା ଦେବେ, ତାର ଭୁରି ଭୁରି ପ୍ରମାଣ ଅଛି, ବୁଝିପାରୁଛ। ଅନେକ ତାହେଲେ କ'ଣ ଅନ୍ଧ ଭାବରେ ଆମେ ବିଶ୍ୱାସ କରିବା, ହେଲା ଯଦି କେହି ସରଳ ବିଶ୍ୱାସୀ ଅଛି, ସରଳଚିତ୍ତ ଅଛି, ତୁମେ ଅନ୍ଧ ଭାବରେ ବିଶ୍ୱାସ କର, ଯାହା କ'ଣ ଦୃଢ଼େ କରନ୍ତି, ମୁଢ଼େ କରନ୍ତି, ମଝି ମଝି ଗାବୁଡ଼ି କରନ୍ତି ଯେ ସରଳଚିତ୍ତ, କିନ୍ତୁ କିଛି ତାର ଜ୍ଞାନ ନାହିଁ, ତତ୍ତ୍ୱଗତ ବିଚାର ଗ୍ରହଣ କରିପାରିବ ନା, ସେ ଜ୍ଞାନ ନାହିଁ, ତା ଯୋଗ୍ୟତା ନାହିଁ, କିନ୍ତୁ ସରଳଚିତ୍ର ଅନ୍ଧ ଭାବରେ ଯଦି ଗ୍ରହଣ କରିଗଲା ତାହେଲେ ମଧ୍ୟ ସେ କରିଗଲା, ମୁଢ଼େ କରନ୍ତି, ମୂଢ଼ ଦୃଢ଼ ତତ୍ତ୍ୱଗତ ବିଚାର ନେଇ, ତତ୍ତ୍ୱ କଥା ଜାଣି ଦୃଢ଼ ଭାବରେ ଗ୍ରହଣ କଲା ସେମିତି ତଲ, କିନ୍ତୁ ମଝି ମଝି ଜ୍ଞାନ ସେମାନେ ବୁଡ଼ି ପାରନ୍ତି, କ୍ରେଶନ୍ତି ଅନ୍ତରୀ ତୋ ଜନାହା, ତାଇ ଶ୍ରୀମଦ୍ ଭାରତରେ ଅଛି, ଏ ଦୃଢ଼ ହେଇପାରୁନାହାନ୍ତି କି ମୂଢ଼ ବି ହେଇପାରୁନାହାନ୍ତି, ଏଇ ତୁମରେ ଆଉ ପଡ଼ିକି ଚଟପଟ ହେଲେ ଇଟା ପାଟା ଅଛି। ସେଥିପାଇଁ ତୁମେ ଯଦି କେହି ଯଦି ସଚିତ୍ତ, କିନ୍ତୁ ସେ ଅନ୍ଧ ଭାବରେ ହେବା ଯାହା ହେଉଛି, ସଚିତ୍ତ ଗ୍ରହଣ କରିଛି ଆପଣ କୃଷ୍ଣ ଶୁଣ ତା ପ୍ରୋଟେକ୍ଟେଡ଼, ସେ ପ୍ରୋଟେକ୍ଟେଡ଼ ଅଛି, ତାକୁ ଭଗବାନଙ୍କୁ ସଂସୃକ୍ଷା ଦେବେ, ସେ କଦାପି ଠକାମିରେ ପଡ଼ିବ ନା, ଏଇଟା ସତ କଥା ଅଛି। ଯେଉଁମାନେ କହନ୍ତି ଅନ୍ଧଭାବରେ ଆମେ ଗ୍ରହଣ କରିବା, ତାର ତୁମର ସଂଶୟ ଅଛି, ତୁମ ସରଳତା ନାହିଁ, ତୁମେ କିଛି ସଂଶୟ ରହିଛି, ସନ୍ଦିଗ୍ଧ ମନା ଅଛି, ସଂଶୟ ଆତ୍ମା ବିନଶ୍ୟ କଥା ଅଛି। ସେଥିପାଇଁ ଆମେ ବହୁ ବା ସେ ପ୍ରସିଦ୍ଧ ଗଳ୍ପ କହୁ, ଶାଶୁ ବୋହୂଙ୍କର କଥା କହୁ, କିପରି ଶାଶୁ ସଂଶୟ ମନା ଥିବା ହେତୁ, ସନ୍ଦିଗ୍ଧ ଚିତ୍ତ ହୋଇଥିବା ହେତୁ, କୋଟ କାପଟ ଥିବା ହେତୁ, ସରଳତା ନଥିବା ହେତୁ, ସେ କିପରି ମଝି ନଈରେ ବୁଡ଼ି ମରୁଥିଲା। କିନ୍ତୁ ବୋହୁ ସଳଚିତ ହୋଇଥିବା, ଅଳ୍ପ ବୟସ୍କ ହେଲେ ସୁଦ୍ଧା, ସଳଚିତ ମୂର୍ଖ ହେଲେ ସୁଦ୍ଧା, ସେ କିପରି ଉଦ୍ଧାର ପାଇଛି, ହରିହରି କହିକିରି ଦୃଢ଼ ଭାବେ କ'ଣ କରିଦେଲା, ଇଟା କଥା ଆମର ଅଛି। ଅବଶ୍ୟ କାହାଣୀ ଜରିଆରେ ଶିକ୍ଷା ଦିଆଯାଏ, ଆଉ ଇଏ ସୁପ୍ରସିଦ୍ଧ କଥା। ଜଡ଼ଭକ୍ତଙ୍କର ଉଦାହରଣ ଆମର ଅଛି, ଯେ କି ଅନୁମାତ ପଦ ଜଡ଼ବକ୍ତ ଥିଲେ, ଯେ ଯାହାକୁ ଥାଏ ଧରି ନେଇଗଲେ କାଳି ପାଖରେ ବଳିଦେବା ପାଇଁ, ମୁଣ୍ଡ ନୂଆ ମୁଣ୍ଡ ନୁହିଁଲେ, ଖଣ୍ଡା ବାହାର କଲେଣି ହେଣିଦେ, କିନ୍ତୁ ସୁରକ୍ଷିତ ହେଲେ। କାଳି ମୂର୍ତ୍ତି ବିଗ୍ରହ ଭିତରୁ ବାହାରିଲେ, ମୂର୍ଖ ଗୁଡ଼ା କି କରୁଛନ୍ତି, ଏ ପ୍ରକାର ଜଣେ ଅତି ଷୋଳଚିତ୍ତ ବିଶୁଦ୍ଧ ବୈଷ୍ଣବ ବ୍ରାହ୍ମଣ ବୈଷ୍ଣବ, ଯିଏକି ପୂର୍ଣ୍ଣ ଶରଣାଗତି ଆରମ୍ଭ କରିଛନ୍ତି, ଗୋଟେ ମଧ୍ୟ ସାଙ୍ଗେ ସାଙ୍ଗେ ଖଡ଼ଗ ଧରିକି କାଳି ଡକାୟତମାନଙ୍କୁ ଆଣି ପକାଇଲେ। ଇଏ ଆମର ପଞ୍ଚମ ସ୍କନ୍ଦ ଭାରତ କଥା ଅଛି ନା, କିପରି ହେଲେ ମୁଣ୍ଡ ନୁହେଁ ଆଉ ମୁଣ୍ଡ ନୁହେଁ ଯାହା କହିଲେ ତାଇଁ ପାଗଳ ଜଡ଼ ଅନୁମତ ଯାହା କହିଲେ ତାଇଁ ମାନି ନେଉଛି, ହାଁ ଏସି ସୁରକ୍ଷିତ ଲାଗେ, କାରଣ ପୂର୍ଣ୍ଣ ଶରଣାଗତି ଆଚରଣ କରିଛନ୍ତି। ଭେରି ସିମ୍ପଲ୍ ସରଳ, ଏଇ ସରଳତାର ବହୁ ଉଦାହରଣ ଅଛି ଆମେ ଜଣେ ଭଗବାନ ହୃଦୟଗତ କଥା ହିଁ ଜାଣନ୍ତି, ସେ ହୃଦୟ ଅଛନ୍ତି, ସର୍ବଶେଷ ଆମେ ଖୋଲିଛନ୍ତି ବିଷୟ, ହଁ ତୁମ ହୃଦୟ ଅଛନ୍ତି, ତୁମର ହୃଦୟ ପ୍ରକୃତର ସରଳତା ଅଛି କି ନା ତାଇ ଭଗବାନ ଜାଣୁଛନ୍ତି। ଆଉ ସେ ସରଳତା ଆଚରଣ କରି ସରଳ ଭାବ ଯଦି ତୁମେ ତାଙ୍କର ଶରଣରେ ଆସିଛ, ନିଶ୍ଚୟ ତୁମକୁ ସୁରକ୍ଷା ଦେବେ, ତୁମେ କାହିଁ ହଇରାଣ ହେବ, ତୁମର ସଂଶୟ ଅଛି, ତୁମର ସରଳତା ନାହିଁ, ତୁମର କାବଟ୍ୟ ଅଛି, ତେଣୁ ପୂର୍ଣ୍ଣ ଶରଣାଗତି ଆଚରଣ କରିପାରୁନା, ସେଥିପାଇଁ ହଇରାଣରେ ପଡ଼ିବ, ନିଶ୍ଚିତ ଉଗୁଣ ହେଇପାରୁନା କି ମୂଢ଼ ବି ହେଇପାରୁନା, ମଝି ମଝି ଗାଉଛ କି, ସେ ମଝି ମଝି ଗାଇବାଟା ବଡ଼ ବିପଦଜନକ ସ୍ଥିତି ଏଇଟା। କ୍ଳେଶନ୍ତି ଅନ୍ତରୀ ଯୋଜନା, ଦୁଃଖ ପାଇବ ଯନ୍ତ୍ରଣା ପାଇବ, ଯାହା କହନ୍ତି ବୁଡ଼ି ମରିବ ସେ, ସେଥିପାଇଁ କୁହାଯାଇଛି ସଳଚିତ ହୁଅ। ସଳତା ହେଉଛି ଗୋଟେ ଭଲ ଗୁଣ, ସଦ୍ଗୁଣ ସେ, ଦୈବୀ ସମ୍ପଦ ସେ, ସଳଚିତ ହେଲେ ହିଁ ଆଉ ସେଇ ସରଳ ଦୃଢ଼ ବିଶ୍ୱାସ ସହଜରେ ସ୍ଥାପିତ ହୁଏ। ତୁମର ହୃଦଗତ ଭାବ ହୃଦୟ ଯଦି ଅଛି, ମୁଁ କିପରି ଭାବରେ ଭଗବାନଙ୍କୁ ଜାଣିବି, ଭଗତ ଚରଣ ଅରବିନ୍ଦ ପ୍ରକୃତରେ ପ୍ରପନ୍ନ ହେବି, ଏ ଭଗବାନ ମୋତେ କୃପା କରନ୍ତୁ, ସାହାଯ୍ୟ କରନ୍ତୁ, ଏ ହୃଦୟରୁ ତୁମର ତୁମର ଅନ୍ତଃସ୍ଥ ତୁମର ପ୍ରାର୍ଥନା ଅଛି, ଆଉ ସରଳ ଚିତ୍ତରେ ଏଇ ତୁମେ ଗ୍ରହଣ କରୁଛ, ତାହେଲେ ଭଗବାନ ସାହାଯ୍ୟ କରିବେ। ଯଦି କେହି ହାଇପୋକ୍ରାଇଟ୍ ଯାହା କହନ୍ତି ସେ ପ୍ରବଞ୍ଚକ ଷଠ ତୁମକୁ ଠକିବାକୁ ଚାହୁଁଥାନ୍ତି, ଚେଷ୍ଟା କରୁଥାନ୍ତି, ଠକି ପାରିବେ ନା, କୃଷ୍ଣ ସୁରକ୍ଷା ଦେବେ, ତା ନିଶ୍ଚିତ ହେବ। ସେଥିପାଇଁ ସରଳତା ଉପଦେଶ ସମସ୍ତ ବୈଷ୍ଣବ ଆଧାରରେ କରିଛନ୍ତି, ଆଉ ବୈଷ୍ଣବ ଗଣ ପ୍ରକୃତ ବୈଷ୍ଣବ ସରଳ ହିଁ, ସେଥିପାଇଁ ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସଂସ୍କୃତିକ ସେ ମାର୍ଗ ସରଳ, ତା ହିଁ ବୈଷ୍ଣବତା, ସେଥିରେ ବିପଦ ନାହିଁ। ତୁମେ ଯଦି ପ୍ରକୃତ ଶୁଦ୍ଧ ହୃଦୟରେ ସରଳ ଚିତ୍ତରେ ଏଇ ଗ୍ରହଣ କରୁଥାଅ, ଏବଂ କୃଷ୍ଣ ଏକ ଶରଣତ୍ଵ ନାମ ଏକ ଶରଣତା ଆସନ କରୁଥାଅ, ତାହେଲେ କୃଷ୍ଣ ସୁରକ୍ଷା ନିଶ୍ଚୟ ଦେବେ। ତା ନଥିବ ଯଦି, ତାହେଲେ କୃଷ୍ଣଙ୍କଠାରୁ ସୁରକ୍ଷା ପାଇପାରିବ ନା, ତୁମର କାପଟ୍ୟ ଅଛି ବୋଲି ଜଣାଯାଏ, ଇଏ ବିଶେଷ କଥା। ଭୋଗ କାମନା ସେ ଆଉ ନାହିଁ, ଆଶ୍ରୟ କରୁନି, ଯାହା ପ୍ରକୃତ କର୍ତ୍ତବ୍ୟ, କର୍ତ୍ତବ୍ୟ କହିଲେ କୃଷ୍ଣାର୍ଥେ, କୃଷ୍ଣଙ୍କର ଇଚ୍ଛା ଯାହା, କୃଷ୍ଣ ପ୍ରୀତ୍ୟର୍ଥେ ଯାହା କରଣୀୟ ତାହିଁ କର୍ତ୍ତବ୍ୟ, କର୍ତ୍ତବ୍ୟ ଅର୍ଥ ଏ କଥା ରହିଛି, ତା କରୁଛି, ତାର ଫଳ ଭଲ ହେବ କି ମନ୍ଦ ହେବ ତାର ବିଚାର କିଛି ନା, ଭଲ ମନ୍ଦ ନାହିଁ ଜାଣି ସେବା ମାତ୍ର କରେ, ସେ ବିଷୟରେ କୌଣସି ଡେଲିଭରେସନ କଣ୍ଟେମ୍ପ୍ଲେସନ ସେ କରେ ନା, ନା ଏଇ କେହି ତ କରଣୀୟ ସାଧୁଶାସ୍ତ୍ର ଗୁରୁବାକ୍ୟ ଅନୁଯାୟୀ ବୁଝିପାରୁନି। ଯେମିତି ଅର୍ଜୁନଙ୍କୁ କହାହେଲା ତୁମେ ମାର, ତୁମ ଭାଇ ହୁଅନ୍ତୁ, ତୁମର ବନ୍ଧୁ ହୁଅନ୍ତୁ, ତୁମ କୁଟୁମ୍ବ ହୁଅନ୍ତୁ, ତୁମ ଗୁରୁଜନ ହୁଅନ୍ତୁ, ଯାହା ହୁଅନ୍ତୁ, ୟୁ କି ପ୍ରଥମେ ଡେଲିଭରେସନ କରୁଥିଲେ ଅର୍ଜୁନ, ଗୁରୁ ମାରିବି, ଜ୍ଞାନିବଦ୍ଧ କରିବି, ଅଧର୍ମ ହେବ, ପାପ ହେବ, ନର୍କ ଯିବି, କେତେ କଥା ବୁଝିବା ନା। ତାପରେ ଗୀତାବାଣୀ ଶ୍ରବଣ କଲା ପରେ ଯେତେବେଳେ ସବୁ କଥା ଜାଣିପାରିଲେ କରି ସେ ବଚନ ଦେବ ବୁଝିପାରିଲେ କର୍ମନିବାଧିକାରସ୍ତେ ମା ଫଳ ପ୍ରଦାଚନ କୁହ କର୍ମ କରିବାରୁ ମଧ୍ୟ ଫଳର ଅଧିକାର ତୁମର ନାହିଁ ଘର ଅଛି ତେଣୁ ଏ ପ୍ରକାର ଯିଏ କରନ୍ତି ସେ ପ୍ରକୃତ ସନ୍ନ୍ୟାସ ଅନାଶ୍ରିତ କର୍ମ ଫଳ କାର୍ଯ୍ୟ କର୍ମ କରତି ଯ ସନ୍ନ୍ୟାସୀ ଯୋଗୀ ଚିରଗ୍ନିଜ ସକ୍ରିୟ ମୁଁ ଅଗ୍ନି ଜାଣିବି ନା ଲୋକ ମୋର ଜୀବ ମୋର ଯିବେ ନିରଗ୍ନି ଅକ୍ରିୟ କିଛି କରିବି ନା ମୋର କିଛି କାମନା ମୋର ଧ୍ୟାନ ଧାରଣା ସମାଧି କରିବି କେବଳ ଏଗୁଡ଼ାକ ନିରାଶ କରାଯାଇଛି କିନ୍ତୁ ମହାପ୍ରଭୁ କହିଛନ୍ତି ସେ ଜଣେ ସର୍ବୋନ୍ନତ ସନ୍ନ୍ୟାସ ବିଦ୍ୱତ ସନ୍ନ୍ୟାସ ସେ ଏ କଥା କାହିଁ କହିଛନ୍ତି ଇଟ୍ ମୋର ଦ୍ୟାନ୍ ଏ ସନ୍ନ୍ୟାସ ମୁଁ ସନ୍ନ୍ୟାସୀ ସନ୍ନ୍ୟାସ ଆଶ୍ରମରେ ଅଛି ହଁ କିନ୍ତୁ ଇଟ୍ ମୋର ଇଲିମିଟେଡ଼୍ ଧ୍ୟାନ ମୋ ଠାରୁ ସ୍ତ୍ରୀ ଲୋକ ସ୍ତ୍ରୀ ଦର୍ଶନରେ ମୋର ମନରେ ବିଚଳନ ହୋଇପାରୁଛି କିନ୍ତୁ ତାଙ୍କର ସେ କଥା ନାହିଁ ପ୍ରଦ୍ୟୁମ୍ନ ମିଶ୍ରଙ୍କ କଥା କହିକି ତାଙ୍କ ପାଇଁ ପଠାଇଥିଲେ ବୁଝିପାରୁନା ତେଣୁ ତତ୍ତ୍ୱ ବିଚାର ଦୃଷ୍ଟିରୁ ସନ୍ନ୍ୟାସୀର କଥା ଅଲଗା କେବଳ ଇଏ ହେଉଛି ଆଶ୍ରମ ବିଚାର ସନ୍ନ୍ୟାସ ଆଶ୍ରମ ଗ୍ରହଣ ସନ୍ନ୍ୟାସ ଆଶ୍ରମରେ ରହିବା ସର୍ବୋଚ୍ଚ ଆଶ୍ରମ ରହିବା ବେଶ ଧାରଣ କରିବା ଦଣ୍ଡ ଧାରଣ କରିବା ଏଇଟା ସାଧାରଣ ଲୋକଙ୍କ ଭିତରେ କଥା ଅଛି ସାଧାରଣ ଲୋକ ତ ଏଗୁଡ଼ା କଥା ବୁଝିବ ନା ତାର ବାହ୍ୟ ଜିନିଷ ଗୁଡ଼ାଏ ଦରକାର ଅଛି ଯେମିତି ମୁଁ କହିଲି ମାୟାବାଦୀ ସନ୍ନ୍ୟାସୀ ନାରାୟଣ କହୁଛନ୍ତି ହଁ ସେ ସନ୍ନ୍ୟାସୀ ନାରାୟଣ ତେଣୁ ସେ ହିସାବରେ ବିଶ୍ୱାସ କରୁଛନ୍ତି ମହାପ୍ରଭୁ କାହିଁକି ସନ୍ନ୍ୟାସ ନେଲେ ତାଙ୍କ ସନ୍ନ୍ୟାସ ନେବାର ଆବଶ୍ୟକତା କିଛି ନଥିଲା ନା ଲୋକ ହ୍ୟୁମାନ୍ ସାଇକୋଲୋଜି ଏଇଟା ମୁଁ ଗୃହସ୍ଥାଶ୍ରମରେ ଅଛି ବୋଲି ମୋ କଥା ମାନେ ଶୁଣୁନାହାନ୍ତି ମୁଁ ସନ୍ନ୍ୟାସୀ ହେଲେ ମୋ କଥା ଶୁଣିବେ ମୁଁ ତାଙ୍କ ମୁଣ୍ଡରେ ଗୋଡ଼ ଦେବି ଧାର ପାଇଯିବି ଏଥିପାଇଁ ସନ୍ନ୍ୟାସ ବୁଝିପାରୁନା ସାଇକୋଲୋଜି ବୁଝିପାରୁନା ନା ସେ ଜଣେ ସନ୍ନ୍ୟାସୀ ସର୍ବୋଚ୍ଚ ନା ସନ୍ନ୍ୟାସୀ ଦଣ୍ଡବତ ପ୍ରଣାମ କରାହେବ ନା ସନ୍ନ୍ୟାସୀ କହିଛନ୍ତି କଥା ଏଇଟା ହ୍ୟୁମାନ୍ ସାଇକୋଲୋଜି ଆଉ କିନ୍ତୁ ତତ୍ତ୍ୱ ବିଚାରରେ ସେ କଥା ନାହିଁ କିଛି ବୁଝିପାରୁନା
ଆରମ୍ଭ ଥିଲେ ଏଇଭଳିଆ ଯେ କୃହ କର୍ମା ସେ ହେଇପାରିବ ଏଟା ସନ୍ଦେହ ଜାତ ହେଉଛି
ସେଥିପାଇଁ ଏପରି କୃହ ଆନନ୍ଦ ପାଉଥିଲା ନା ଛୋଟ ହେଲା ତ ଆନନ୍ଦ ପାଉଥିଲା ୱାଟ୍ସ ଅଫ୍ ଦ ପ୍ଲେଜର୍ ଇଟ୍ ଇଜ୍ ଏଇଟା ତ ପାଟାଇ ଅଛି ଯା ହଉ ନାରଦମୁନିଙ୍କର ତାର କରୁଣା ହେଲା ବେଶ ସାଧୁ ହେଇଗଲା ନାରଦମୁନିଙ୍କର ହେତି କୃପା ସେଇଟା ହେତି କୃପା ନାରଦମୁନି ଏପରି ଅନେକ କୃପା କରିଛନ୍ତି ଯେମିତି ନଳକୂପର ମଣିଗ୍ରମଙ୍କର କଥା ଅଛି ତାଙ୍କୁ ଅଭିଶାପ ଦେଇଦେଲେ କିନ୍ତୁ ସାଧୁର ଅଭିଶାପ ପାଇଁ ଆସିବା ଛତିଶ ହଜାର ବର୍ଷ ତୁମେ ଅର୍ଜୁନ ବୃକ୍ଷ ହେଇକି ରହିବ ତୁମେ ସ୍ୱର୍ଗରେ ରହି ରହିବା ଲୋକ ନୁହଁ ଏଠି ରହିକିରି ଦେବଦେହ ଜନି ପାଇକିରି ଏଇଟା କରିବ ଖାବର ଜନି ନିଅ ମର୍ତ୍ତ୍ୟପୁରରେ ରୁହ କିନ୍ତୁ ସେଇଟା ବଡ଼ ଆଶୀର୍ବାଦ ହେଇଛି ଛତିଶ ହଜାର ଜନ୍ମ ବିତେଇଥିଲେ କୃଷ୍ଣଙ୍କର ସାକ୍ଷାତ ହେଇନଥାନ୍ତା ଆଉ ଗୋଟେ ଜନ୍ମ ହେଇଗଲା ଏଇଟା କ'ଣ ଆଶୀର୍ବାଦ ବୁଝିପାରୁନାହାନ୍ତି ତେଣୁ ସାଧୁଙ୍କର ଆଶୀର୍ବାଦ ହେଇ ଅଭିଶାପ ହିଁ ଆସିବା ତେଣୁ ଏହିପରି ଅହିତ କୃପା ମା ଆଦମୀଙ୍କର ଅନେକ ଅଛି ତାର ହେତୁ କିଛି ନାହିଁ କିଛି କ୍ଷେତୁ ନାହିଁ ତାର କ'ଣ କାରଣ ନିଜର ଏଇଟା ଅହିତ କୃପା ସାଧୁ କୃପା ହେତୁ କିଛି ନାହିଁ ଅହେତୁ ଭାଗ୍ୟରେ କ'ଣ ସାଧୁ କୃପା କଲେ ତ ହବ ନା ଭାଗ୍ୟ ଭାଗ୍ୟ କୃପା କିଛି ନାହିଁ ସେ ଭାଗ୍ୟ ମାନେ ତୁମର ପ୍ରାରମ୍ଭ କଥା ଆସିବ ସେଇଟା ସାଧୁର ଅହେତ କି କୃପା ସାଧୁ ଯଦି କୃପା କଲା ସେ ପ୍ରାରମ୍ଭ ଭାବ ସବୁ କଟିଗଲା ସେ ସବୁ କୁଆଡ଼େ କୁଆଡ଼େ ଗଲା ଚାଲିବ ସେ ଭାଗ୍ୟ ଭାଗ୍ୟ କିଛି କାମ କରିବ ନା ସେ କୃପା ତାହିଁ ତ ସ୍ୱୀକୃତି କଥା ଆସିଲେ ତା ଭାଗ୍ୟର କଥା ଆସିବ ତ ଯେ ଅଜ୍ଞାତ ସ୍ୱୀକୃତି କେଉଁ ଜନ୍ମରେ କିଛି ଲାଭ କରିଛି ତ ସେ ସାଧୁ ସବୁକୁ ଆସିଲା ତା ହେଉଛି ସର୍ବୋନ୍ନତ ସ୍ୱୀକୃତି ଯାହା ସ୍ୱୀକୃତି ନାହିଁ କିଛି ନାହିଁ ସେ କେମିତି ପାଇବ ଏପରି ଅହିତିକି ସାଧୁର କୃପା ଯଦି ହେଇଯିବ ତାହେଲେ ହବ ଏଇଟା ସେ କ'ଣ ସାଧୁ ସବୁ କରିବାକୁ ଆସିଲା ନା ଗାରିବାର ଇଏ ପହଞ୍ଚିଲେ ନା ଦେଖିଲେ କିଏ ଗୋଟେ କୁଲ ଏ କାଣ୍ଡ କରୁଛି ତାକୁ କହିବ ବୋଲି ତୁ ମାରୁଛୁ ମାରିଦେ ଏ ଛଟପଟ କର ଏତିକି କଥା କହିବାକୁ ଯାଇଥିଲି କିନ୍ତୁ ଅହିତ କୃପା ହେଲା ତାକୁ ସେ ସାଧୁ ହେଲା ବୁଝିପାରୁନା ତାକୁ ମୁଁ କହିଲି ଦାୟିତ୍ୱ କିଛି ଉପଦେଶ ସେ ପସନ୍ଦ କଲେ ନା ଅଛି ଉପାୟ ମୁଁ କହିବି ନା ଯଦି ମୋ କଥା ବିଶ୍ୱାସ କରିବି ମୁଁ ଯାହା କହିବି ମାନିବି ତାହେଲେ କହିବି ହଁ କଲା ସେ କହିଲେ ନା ତାପରେ ଦେଖିଲେ ନା ଶ୍ରଦ୍ଧାବାଦ ନହେଲେ କଥାଟା କୁହା ହବ ନା ଇ ପ୍ରିନ୍ସିପଲ୍ ଇଜ୍ ଆଡ଼ପ୍ଟେଡ୍ ଏଇଟା ଫଲୋଡ୍ ଅପ୍ ହେଇଛି ଏଠି ଯେଉଁ କଥାରେ କିଛି ଆନୁକୂଳ ହେଲା ତାଙ୍କୁ କର୍ପୋରେଟ୍ରେ କହିଛନ୍ତି ନା ବୁଝିପାରୁନା ଆଉ ସେଇଟା କଥା ଆମ ନାମ ଅପରାଧରେ ଅଛି ଶ୍ରଦ୍ଧା ହେଇ ନଜଣେ ନାମ ଉପଦେଶ ଦେବ ନା ଆଗ ଶ୍ରଦ୍ଧା ସଂସାର କର ଶ୍ରଦ୍ଧା ହେଲେ ନେଇକି ଦେବ
ହଁ
ସବୁ ସେମିତି କୁହାଯାଇଛି, ଶ୍ରଦ୍ଧା ସଙ୍ଗରେ ବହୁ କଥା, ଗୀତା ଭାଗବତ ସେମିତି କୁହାଯାଇଛି, ଆଉ ସେଇଟା ଆଦୌ ଶ୍ରଦ୍ଧା ବି ପ୍ରଥମ କଥା ଫାଷ୍ଟ ଯାଇଛି। ରୂପ ଗୋସ୍ୱାମୀ କହିଲେଣି ଭକ୍ତି ଗୋସ୍ୱାମୀଙ୍କ ସାଙ୍ଗରେ, ତା ନହେଲେ ହବ ନା, ଏଇଟା ହେଲା ବଡ଼ ଜିନିଷ। ଶୁଣ, ଭଗବାନଙ୍କଠାରୁ ଜାତ ହେଉଛନ୍ତି ପଦ୍ମରେ, ନାଭିରୁ ପଦ୍ମ ଜାତ ହେଲା, ପଦ୍ମଯୋନି ହେଲେ ସେ ତପ ବୋଇଲେ ଜଣେ କିଏ ମୋତେ ତପସ୍ୟା କରିବାକୁ କହୁଛନ୍ତି, ତେଣୁ ସେ ତପସ୍ୟା କଲେ ତାଙ୍କର ଇଏ ତାଙ୍କର ଯିଏ ହୃଦୟର ଅନ୍ତଃସ୍ଥଳରୁ ତାଙ୍କୁ ପ୍ରେରଣା ଦେଉଛନ୍ତି ଯେଉଁ ଭଗବାନ, ତାଙ୍କୁ ଦେଶରେ ତପସ୍ୟା କଲେ ବୁଝିପାରିଲା, କାରଣ ତପସ୍ୟା ନହେଲେ ସେ ଉନ୍ନତ ସ୍ଥିତିକି ଯାଇପାରିବେ ନା, ଏ ଜ୍ଞାନ ଲାଭ କରିବାକୁ ଉପଯୁକ୍ତଟା ଉପଯୁକ୍ତ ହେବେ ନା। ତେଣୁ ଏହା ହେଇଛି ତପ, ତପସ୍ୟା କରିବାରୁ ଭଗବାନଙ୍କ କୃପା ଲାଭ କଲେ, ସେ ଆବିର୍ଭୂତ ହେଲେ, ଏ ଜ୍ଞାନ ଉପଦେଶ ଦେଲେ, ତାଙ୍କ ପରମ୍ପରା ଆରମ୍ଭ ହେଉଛି। ତାହା ଭଗବାନଙ୍କ ସମସ୍ତ ହୃଦୟରେ ଅଛନ୍ତି, ବ୍ରହ୍ମା ହୃଦୟରେ ଅଛନ୍ତି, ପ୍ରମ୍ପ୍ଟେଡ୍ ସେଟା ଏରିଆ ଭଏସ୍ ହେଲା, ଏଡ଼େ ପ୍ରମ୍ପ୍ଟିଂ ହେଲା, ତପସ୍ୟା ଜିନିଷ ଆମେ ସେଥିରେ ଆମର ଯୁକ୍ତି କିଛି କଲେ ହେଇପାରିବ ନା। ସେଥିପାଇଁ ଅଚିନ୍ତ୍ୟ ବୋଲି କୁହାଯାଏ, ଅଚିନ୍ତ୍ୟ ଖୋଳୁ ଯେ ଭାବା ନସୁନ୍ ତର୍କେଣ ଯୋଗ, ଯେଉଁଟା ଅଚିନ୍ତ୍ୟ ସେ ତର୍କ କାହିଁ ଯୋଗ କରିବି, ମୁଁ ଲଜିକ୍ ସେଠି କିଛି କାମ କାମ ନାହିଁ। ସେଥିପାଇଁ